ॐ नमो भगवते वासुदेवाय। ॐ नमो भगवते वासुदेवाय। श्रीमद्भागवतं दशम स्कंद 62 अध्याय श्लोक संख्या 8। तच्छ्रुत्वा भगवान् क्रोधः तच्छ्रुत्वा भगवान् क्रोधः केतुस्ते भज्यते यदा केतुस्ते भज्यते यदा त्वदर्पघ्नं भवेन्मूढ संयुगं मत्समीनते तच्छ्रुत्वा भगवान् क्रोधः केतुस्ते भज्यते यदा त्वदर्पघ्नं भवेन्मूढ संयुगं मत्समीनते तच्छ्रुत्वा भगवान् क्रोधः केतुस्ते भज्यते यदा त्वदर्पघ्नं भवेन्मूढ समीनते तच्छ्रुत्वा भगवान् क्रोधः केतुस्ते भज्यते यदा तद्दर्पं भवेन्मूढ संयुगं मत्समीनते तच्छ्रुत्वा भगवान् क्रोधः केतुस्ते भज्यते यदा त्वदर्पघ्नं भवेन्मूढ संयुगं मत्समीनते तच्छ्रुत्वा भगवान् क्रोधः केतुस्ते भज्यते यदा त्वदर्पघ्नं भवेन्मूढ संयुगं मत्समीनते तच्छ्रुत्वा भगवान् क्रोधः केतुस्ते भज्यते यदा त्वदर्पघ्नं भवेन्मूढ संयुगं मत्समीनते। हरे कृष्ण शुक्रवाद देवादिदेव शिव ता श्रवण करी क्रोध हो उत्तर दे आरे मूर्ख जतेबाड़े तू मोर समकक्ष का सहित युद्ध करूँ सेतबाड़े तो रथर ध्वजा भग्न होब से युद्ध तोर दर्प नष्ट कर। हरे कृष्ण अभ्यस्त भक्त स्वजन बंद मातृबंद आप गांव भागवत कथा स्वागत जना जाऊँ। ये जो स्थान ये जो लीलाटी चलते भगवान लीला पुरुषोत्तम लीला भगवान जो लीला कर विश्वर सब स्थान लीला करते भारतवर्ष विभिन्न स्थान पृथ्वीर विभिन्न स्थान स्वर्गरे वैकुंठ लोक मर्त्य लोक पाताल लोक सब स्थान भगवान लीला करेणु तक कहुए लीला पुरुषोत्तम दुई तीन जन पुरुषोत्तम हो श्रेष्ठ पुरुषोत्तम जड़े हूँ भगवान रामचंद्र मर्यादा पुरुषोत्तम तापर आसिले भगवान कृष्णचंद्र लीला पुरुषोत्तम तापर आसिले महाप्रभु चैतन्य महाप्रभु प्रेम पुरुषोत्तम तेणु ये भगवान कृष्ण का लीला लीला पुरुषोत्तम बोली कह जाए अनेक लीला भगवान करीला पुरुष लीला अवतार भगवान कृष्णकर ତେଣୁ ସୁନିତପୁର, ସୁନିତ ଶବ୍ଦର ଅର୍ଥରେ ରକ୍ତ, ସୁନିତ ଅର୍ଥ ହେଉଛି ଶବ୍ଦ ହେଉଛି ରକ୍ତ, ରକ୍ତର ତେଣୁ ଇଏ ଯେଉଁ ନାମଟା ଦିଆଯାଇଛି ଏତେ ଭଲ ନାମଟା ନୁହଁ ସୁନିତପୁର, କାହିଁକି ସେଇଟା ନାମ ଦିଆହେଲା ତା'ର କ'ଣ ଥିବ କାରଣ। ତେଣୁ ଏଇ ସୁନିତପୁରରେ ଏଇ ଲୀଳାଟି ଚାଲିଛନ୍ତି, ଆମେ କହୁଛେ 5-7 ଏଇ 3 ଶ୍ଳୋକରେ ବାଣାସୁର ଯିଏକି ଜଣେ ମହାଜନଙ୍କର ପୁତ୍ର, ବଳି ମହାରାଜଙ୍କ ପୁତ୍ର ଜଣେ ମହାଜନ, ଏବଂ ତାଙ୍କର ପିତାଙ୍କର ପିତାଙ୍କର ପିତା ପ୍ରହ୍ଲାଦ ମହାରାଜ, ସେ ମଧ୍ୟ ଜଣେ ମହାଜନ, ପ୍ରପିତାମହ, ପ୍ରପିତାମହ ପିତା ପିତା ପିତାମହ ପ୍ରପିତାମହ, ଏଇଭଳି ଭାବରେ ରହିଛି ତାଙ୍କ ତାଙ୍କ ଉପରେ ତାଙ୍କ ଉପରେ ତାଙ୍କ ଉପରେ, 3 ଯାକ ବହୁତ ଉନ୍ନତ ସ୍ତରର। ବିରୋଚନ ମଧ୍ୟ ସେଇଭଳି ଭାବରେ ଥିଲେ, ଭଗବତ ଗୀତାରେ ମଧ୍ୟ ଭଗବାନ ଅର୍ଜୁନ ଭଗବାନ ପ୍ରାର୍ଥନା କରୁଛନ୍ତି, ପ୍ରପିତାମହଶ୍ଚ ବାୟୋ ଯମ ଅଗ୍ନି ସାଙ୍ଗ ପ୍ରଜାପତି ତ୍ୱାଂ ପ୍ରପିତାମହଶ୍ଚ, ପ୍ରପିତା ସେ ହେଉଛନ୍ତି ପ୍ରପିତା, ପିତା ପିତା ଆମର ସମସ୍ତେ ରହୁଛନ୍ତି, ବ୍ରହ୍ମାଙ୍କୁ କୁହାଯାଏ ପିତାମହ ବ୍ରହ୍ମା, ଏବଂ ବ୍ରହ୍ମାଙ୍କର ପିତା ସେ ସେଥିପାଇଁ ପ୍ରପିତାମହ ବୋଲି କୁହାଯାଉଛି। ତେଣୁ ଏଇଭଳି ଭାବରେ ବଂଶରେ ଆସୁଛନ୍ତି ବାଣାସୁର, କେତେ ଉନ୍ନତ ବଂଶ ଦେଖନ୍ତୁ। ସେଇଭଳି ଭାବରେ ମଧ୍ୟ ଆମେ ଗୋଟେ ଉନ୍ନତ କୂଳରେ ଆସୁଛେ, ଆମେ ଯେଉଁ ଆସୁଛେ ଏ ବ୍ରହ୍ମ ମାଧବ ଗୌଡ଼ି ସମ୍ପ୍ରଦାୟରେ, କେତେ ଉନ୍ନତ କୂଳରେ ଆମେ ଆସୁଛେ, ତେଣୁ ଅନ୍ତତଃ ପକ୍ଷେ ଆମେ ସେଇ କୂଳର ସମ୍ମାନ ରକ୍ଷା କରିବା। ବାଣାସୁର ଯେଉଁଭଳି ଭାବରେ ସେ କୂଳର ସମ୍ମାନ ରକ୍ଷା କଲେ ନା, ଏଠି ଭଗବାନ ଶିବଜୀ କ୍ରୋଧ ହେଇଯାଉଛନ୍ତି ତାଙ୍କ ଉପରେ, କ୍ରୋଧ ପ୍ରକାଶ କଲେ, ଭଗବାନ କ୍ରୋଧ ହେଇଗଲେ ତାଙ୍କ ଉପରେ, ତାଙ୍କ ଉପରେ ସନ୍ତୁଷ୍ଟ ହେବା କଥା, ସିଏ ସନ୍ତୋଷ ବିଧାନ କରିବା କଥା ସେ ତାଙ୍କର। ଆମର କର୍ତ୍ତବ୍ୟ ହେଉଛି ଆମର ଗୁରୁଙ୍କର ତାଙ୍କର ଗୁରୁ ଯତ୍ ପ୍ରସାଦାତ୍ ଭଗବତ ପ୍ରସାଦ, ଯସ୍ୟ ପ୍ରସାଦାତ୍ ଭଗବତ ପ୍ରସାଦ, ଯସ୍ୟ ପ୍ରସାଦାନଗତି କୁତୋପି ଧାୟନ୍ତୁ ବନ୍ତସ୍ୟ ଯଶସ୍ତ୍ରୀ ସନ୍ଧ୍ୟା, ବନ୍ଦେ ଗୁରୁ ଶ୍ରୀ ଚରଣାରବିନ୍ଦମ୍। ତେଣୁ ଶିଷ୍ୟର କର୍ତ୍ତବ୍ୟ ହେଉଛି ଏଇଟା, ବା ସନ୍ତାନର କର୍ତ୍ତବ୍ୟ ହେଉଛି ଏଇଟା, ସେ ତାଙ୍କର ଗୁରୁଜନଙ୍କର ସନ୍ତୋଷ ବିଧାନ କରିବେ। ଭଗବତ ଗୀତାରେ ମଧ୍ୟ ଭଗବାନ କହିଲେ ସ୍ୱକର୍ମଣା ତମେ ଭେଟ୍ଛ ସିଦ୍ଧିଂ ବିନ୍ଦତି ମାନବ, କେମିତି ନିଜ କାର୍ଯ୍ୟ ଦ୍ୱାରା ଭଗବାନ କେମିତି ସନ୍ତୁଷ୍ଟ ହେବେ, ଏଇଭଳି ଭାବରେ ଆମେ କାର୍ଯ୍ୟ କରିବା କଥା। କିନ୍ତୁ ବାଣାସୁର ସେ ଏଇଭଳି ଭାବରେ କାର୍ଯ୍ୟ କରୁଛନ୍ତି, ଶିବଜୀ ଅସନ୍ତୁଷ୍ଟ ହେଇଯାଉ, କ୍ରୋଧ ହେଇଯାଉଛନ୍ତି, କ୍ରୋଧ ହେଇଗଲା ତାଙ୍କ ଉପରେ। ଯାହା ହଉ, ଆମର କହିବାର ଉଦ୍ଦେଶ୍ୟ ଥିଲା ଏଇ ଯେଉଁ ବାଣାସୁର ଯେମିତି ଆସିଥିଲେ ଗୋଟେ ବହୁତ ଉନ୍ନତ କୂଳରେ, ତାଙ୍କର ପ୍ରପିତାମ ହେଉଛନ୍ତି ପ୍ରହ୍ଲାଦ ମହାରାଜ, ଭଗବାନଙ୍କର ଅତ୍ୟନ୍ତ ପ୍ରିୟ। ଭଗବତ ଗୀତାରେ ଭଗବାନ କହିଲେ ପ୍ରହ୍ଲାଦ ଶାସ୍ମ ଦୈତ୍ୟ ନା, ଦୈତ୍ୟମାନ ଭିତରେ ସେ ହେଉଛନ୍ତି ପ୍ରହ୍ଲାଦ, ତେଣୁ କେତେ ଉନ୍ନତ ସ୍ତର ଦେଖନ୍ତୁ, ଜଣେ ଭଗବାନ ବିଭୂତି। ସେହିଭଳି ଭାବରେ ତାଙ୍କର ପୁତ୍ର ବିରୋଚନ, ସିଏ ମଧ୍ୟ ବହୁତ ଉନ୍ନତ ସ୍ତରର, ଦେବତାମାନଙ୍କ ପାଇଁ ନିଜ ଶରୀରକୁ ଦାନ କରିଦେଲେ। ତାଙ୍କ ବିଷୟରେ ଅବଶ୍ୟ ଭାଗବତ ବିଶେଷ ବର୍ଣ୍ଣନା କରାଯାଏନି, କି ସଂକ୍ଷେପରେ ଇଣ୍ଡାଇରେକ୍ଟଲି ବର୍ଣ୍ଣନା କରାଯାଇଛି, ବୈରୋଚନ ବୋଲି ଯେଉଁ କହୁଛନ୍ତି, ବିରୋଚନଙ୍କର ମହାନ୍ତି ସେଠି ଆସୁଛି, ଏବଂ ତାଙ୍କର ପିତା ଭଳି ମହାରାଜ ସିଏ ମଧ୍ୟ ଜଣେ ମହାଜନ। ତେଣୁ ଏହି ଉନ୍ନତ କୂଳରେ ସେ ଆସୁଛନ୍ତି ବାଣାସୁର, କେତେ ଭାଗ୍ୟ ତାଙ୍କର ଏତେ ଉନ୍ନତ କୂଳରେ ଆସୁଛନ୍ତି। କିନ୍ତୁ ଏତେ ସବୁ ଗୁଣ ଥାଇକି, ଏତେ ସବୁ ସୁବିଧା ଥାଇକରି ମଧ୍ୟ ସେ ଭଗବାନଙ୍କର ଭକ୍ତ ହେଲେ ନାହିଁ। ତେଣୁ ଆମର ମଧ୍ୟ ସେହିଭଳି ଭାବରେ ଆମର ମଧ୍ୟ ଏଇ ବ୍ରହ୍ମା ଯେଉଁ ଆସିଛନ୍ତି, ଏଇ ବ୍ରହ୍ମାଙ୍କର ସମ୍ପ୍ରଦାୟରେ ଏମାନେ ସବୁ ଆସୁଛନ୍ତି। ବ୍ରହ୍ମାଙ୍କର ପୁତ୍ର ହେଉଛନ୍ତି ମରିଚି, ମରିଚିଙ୍କ ପୁତ୍ର ହେଉଛନ୍ତି କଶ୍ୟପ, କଶ୍ୟପ ପୁତ୍ର ହେଉଛନ୍ତି ହିରଣ୍ୟକଶ୍ୟପ, ହିରଣ୍ୟକଶ୍ୟପ ପୁତ୍ର ହେଉଛନ୍ତି ପ୍ରହ୍ଲାଦ। ବ୍ରହ୍ମ ସମ୍ପ୍ରଦାୟ ସିଏ ଗୋଟେ ସମ୍ପ୍ରଦାୟ, ଏ ଶୁକ୍ର ସମ୍ପ୍ରଦାୟ, ଶୌକ୍ର ସମ୍ପ୍ରଦାୟ ବୋଲି କୁହାଯାଉଛି, ପିତା ପୁତ୍ର ସମ୍ପ୍ରଦାୟ ଏଇଟା ଆସୁଛି। ଆଉ ଗୋଟେ ସମ୍ପ୍ରଦାୟ ରହୁଛି, ସେଇଟା ହେଉଛି କ'ଣ, ଗୁରୁ ଶିଷ୍ୟ ପରମ୍ପରା, ଗୁରୁ ଶିଷ୍ୟ ସମ୍ପ୍ରଦାୟ। ତେଣୁ ସେହିଭଳି ଭାବରେ ଆମେ ମଧ୍ୟ ବହୁତ ଗୋଟେ ଉନ୍ନତ ସମ୍ପ୍ରଦାୟରେ ଆସୁଛେ, ସେଇ ବ୍ରହ୍ମାଙ୍କଠାରୁ ଆମେ ଆସୁଛେ, ବ୍ରହ୍ମ ସମ୍ପ୍ରଦାୟ, ବ୍ରହ୍ମା ଜ୍ଞାନ ଦେଲେ ଏଇଭଳି ଭାବରେ ଆସି ଆମର ପ୍ରଭୁପାଦ ମହାଜଙ୍କ ପାଖରେ ଆସି ପହଞ୍ଚିଲେ। ପ୍ରଭୁପାଦ ମହାରାଜ ମହାପ୍ରଭୁଙ୍କର ଯେଉଁ ଇଚ୍ଛା ଥିଲା ତାଙ୍କର ଇଚ୍ଛାକୁ ପୂର୍ଣ୍ଣ କଲେ, ସାରା ପୃଥିବୀରେ ଭଗବାନଙ୍କ ନାମକୁ ପ୍ରଚାର କଲେ, ଏବଂ ପ୍ରଭୁପାଦ ମହାରାଜଙ୍କର ପରମ୍ପରାରେ ଆମେ ଆସୁଛେ, ତାଙ୍କର ଶିଷ୍ୟ ଆମେ ବର୍ତ୍ତମାନ, ତାଙ୍କର ଶିଷ୍ୟ ପ୍ରଶିଷ୍ୟ, ପ୍ରଭୁପାଦଙ୍କ ପ୍ରଶିଷ୍ୟ ଆମେ, ବା ଆଉ ମଧ୍ୟ ଆହୁରି ଆମ ଆଉ ତଳେ ମଧ୍ୟ ରହିଛନ୍ତି, ଯିଏ ବି ହଉ, ଏଇ ସବୁ ପରମ୍ପରା ଅଛି, ଗୁରୁ ଶିଷ୍ୟ ପରମ୍ପରା ଚେନ୍ ରହିଛି। ଏବଂ ପରମ୍ପରା ପ୍ରାପ୍ତ ଇମଂ ରାଜସ୍ୱ ବିଧୁ, ଏ ଭଗବତ ଜ୍ଞାନ ପରମ୍ପରାରେ ଆସୁଛି। ପଦ୍ମ ପୁରାଣରେ ଶିବଜୀ କହୁଛନ୍ତି, ପରମ୍ପରା ବିହୀନା ଯେ ମନ୍ତ୍ରା ତେ ନିଷ୍ଫଳାମତା, ପରମ୍ପରାର ଯେଉଁମାନେ ଆସୁନାହାନ୍ତି ଜ୍ଞାନ ପ୍ରାପ୍ତ ହେଇଛନ୍ତି, ସେଇଟା ନିଷ୍ଫଳ, ତା'ର କିଛି ଫଳ ଆସିବ ନାହିଁ। ତେଣୁ ଆମେ ମଧ୍ୟ ସେଇଭଳି ଭାବରେ ଗୋଟେ କେତେ ଭାଗ୍ୟ ଆମର ମଧ୍ୟ, ଆମେ ସେଇଭଳି ଭାବରେ ଗୋଟେ ଉନ୍ନତ କୂଳରେ ଆସୁଛେ, ଉନ୍ନତ ସମ୍ପ୍ରଦାୟରେ ଆସୁଛେ, ପ୍ରଭୁପାଦ ସମ୍ପ୍ରଦାୟ। ଏବଂ ପ୍ରଭୁପାଦ ମହାରାଜ ମଧ୍ୟ ଭବିଷ୍ୟତବାଣୀ ଦେଇଛନ୍ତି, 10,000 ବର୍ଷ ଧରି ଚାଲିବ ଏଇ ସମ୍ପ୍ରଦାୟ ଚାଲିବ। ତେଣୁ ଆମେ ଅନ୍ତତଃ ପକ୍ଷେ ଆମେ ବିଶେଷ କିଛି ନକଲେ ମଧ୍ୟ ପ୍ରଭୁପାଦ ମହାରାଜ ଯେଉଁ ନିୟମ ସବୁ ଦେଇଛନ୍ତି, ଅନ୍ତତଃ ପକ୍ଷେ ସେତିକି ପାଳନ କରିବା, ବେଶୀ ନକଲେ ନାହିଁ। ଯେ ବେଶୀ କରିପାରିବ ତ ଭଲ କଥା, କିନ୍ତୁ ଅନ୍ତତଃ ମିନିମମ୍ କ୍ୱାଲିଫିକେସନ୍ ଏଇଟା, ପ୍ରଭୁପାଦ ମହାରାଜ ଯେଉଁ ନିୟମ କରିଛନ୍ତି ଆମେ ସେଇଟାକୁ ପାଳନ କରିବା। ପ୍ରଭୁପାଦ ସମ୍ପ୍ରଦାୟ ରୂପାନୁଗ, ଇଏ ମଧ୍ୟ ରୂପ ଗୋସ୍ୱାମୀ, ଆମେ ସବୁଦିନ ସକାଳେ ପାଠ କରୁଛେ ରୂପ ଗୋସ୍ୱାମୀଙ୍କର, ଭକ୍ତିର ସାମୃତ ସିନ୍ଧୁ, କେତେ ପ୍ରକାର ଶାସ୍ତ୍ର ପ୍ରଦାନ କରିନାହାନ୍ତି ସେ ଆମ ପାଇଁ, କେତେ ପ୍ରକାର ଶାସ୍ତ୍ର ପ୍ରଦାନ କରିନାହାନ୍ତି। ଏବଂ ପ୍ରଭୁପାଦ ମହାରାଜ ମଧ୍ୟ ଏଭଳି ବ୍ୟବସ୍ଥା କରିଛନ୍ତି ଯେ ଭଗବାନ କେବେଲେ ଭୁଲିବେ ନାହିଁ, ସକାଳୁ ଉଠି ରାତି ପର୍ଯ୍ୟନ୍ତ ପ୍ରଭୁପାଦ ମହାରାଜ ଏଭଳି ସବୁ ବ୍ୟବସ୍ଥା କରିଛନ୍ତି, ସବୁ ସମୟରେ ଆମେ ଭଗବାନଙ୍କୁ ସ୍ମରଣ କରିବା। ଭଗବତ ଗୀତାର ଯେଉଁ ଜ୍ଞାନ ଦେଇଛି, ଭଗବତ ଗୀତାର ଫିଲୋସଫି ଉପରେ ଆମର କୃଷ୍ଣ ଚେତନା କେନ୍ଦ୍ର ପ୍ରତିଷ୍ଠିତ ହୋଇଛି, ଏହାର ଯେଉଁ ମୂଳଦୁଆ ରହିଛି ବହୁତ ମଜବୁତ ମୂଳଦୁଆ। ସେଇଥିପାଇଁ ଯେମିତି ଯାହାର ଯେଉଁ ବିଲ୍ଡିଂର କ'ଣ ଯେଉଁ ରହିଛି ଇଏଟା ଫାଉଣ୍ଡେସନ୍ ଯେଉଁଟା ବହୁତ ମଜବୁତ, ତାହାର ଅଧିକ ଦେଇପାରିବେ 10 ମହଲା, 20 ମହଲା, 100 ମହଲା, ଏଇଭଳି ହେଉଛି, ସେଇଭଳି ତାଙ୍କୁ ମୂଳଦୁଆ ଦରକାର। ସେହିଭଳି ଭାବରେ ଆମର ଯେଉଁ ସମ୍ପ୍ରଦାୟ ରହିଛି ତା'ର ମୂଳଦୁଆ ବହୁତ ଷ୍ଟ୍ରଙ୍ଗ, ଭଗବାନଙ୍କର ଫିଲୋସଫି ବା ଭଗବାନଙ୍କ ଦର୍ଶନ ଅନୁସାରେ ଆର ମୂଳଦୁଆ ସ୍ଥାପିତ ହୋଇଛି। ଇଏ କେବଳ ଯେ 5,000 ବର୍ଷ ତଳର ସମ୍ପ୍ରଦାୟ ତା ନୁହଁ, କୋଟି କୋଟି ବର୍ଷର ସମ୍ପ୍ରଦାୟ। ଭଗବତ ଗୀତା 4ର୍ଥ ଅଧ୍ୟାୟରେ ଭଗବାନ କହିଲେ, ଇମାଂ ବିବସ୍ୱତି ଯୋଗଂ ପ୍ରକ୍ତବାନ ଅହମ୍ ଅବ୍ୟୟମ୍। ଏଇ ଭଗବତ ଗୀତାର ଜ୍ଞାନ ଭଗବାନ ପ୍ରଥମେ ବିବସ୍ୱାନଙ୍କୁ ଦେଇଥିଲେ, ସୂର୍ଯ୍ୟ ଦେବତା ବିବସ୍ୱାନଙ୍କୁ। ତେଣୁ ପ୍ରଭୁପାଦ ମହାରାଜ ତାଙ୍କର ଭାଷ୍ୟରେ କହିଛନ୍ତି 12,40,000,000 ବର୍ଷ ପୂର୍ବର ଘଟଣା। ତେଣୁ ଦେଖନ୍ତୁ କିଭଳି ଭାବରେ ମଜବୁତ ମୂଳଦୁଆ ରହିଛି। ତେଣୁ ସେଇଥିପାଇଁ ଏ 10,000 ବର୍ଷ ଧରି ଚାଲିବ। ତେଣୁ ଅନ୍ତତଃ ପକ୍ଷେ ଆମେ ଯଦି ଏ ଯେଉଁ ନିୟମ ସବୁ ରହିଛି ସେ ନିୟମକୁ ମାନି ଚଳିଯିବା, ତାହେଲେ ଆମେ ଉଦ୍ଧାର ପାଇଯିବା। ପ୍ରଭୁପାଦ ମହାରାଜଙ୍କର ଯେଉଁ ରହିଛି ଗୋଟେ ଆମକୁ ଆଶ୍ରୟ ପ୍ରଦାନ କରିଛନ୍ତି, ଗୋଟେ ଭବସାଗରୁ ପାର ହେବା ପାଇଁ ଗୋଟେ ନୌକା ସେ ପ୍ରଦାନ କରିଛନ୍ତି ପ୍ରଭୁପାଦ ମହାରାଜ। ସେ ନୌକାରେ କେବଳ ଆମେ ବସିଯାଇଛେ, ନୌକାର ଆଶ୍ରୟ ନେଇଯାଇଛେ, ତାହେଲେ ଆମେ ସେ ନୌକାରେ ଆମେ ଯାଇ ପହଞ୍ଚିବା, ଭଗବତ ଧାମ ପହଞ୍ଚିବା। କିଭଳି ଭାବରେ ପ୍ରଭୁପାଦ ମହାରାଜ ବ୍ୟବସ୍ଥା କରିଛନ୍ତି, କେତେ ଉନ୍ନତ ସମ୍ପ୍ରଦାୟ, କେତେ ଉନ୍ନତ କୂଳ। ଭଗବତ ଭାଗବତ ମଧ୍ୟ ଭାଗବତ 1:20 ଭଗବାନ କଥା ଉଦ୍ଧବକୁ କହୁଛନ୍ତି, ନୃଦେହ ମାଧ୍ୟମ ସୁଲଭମ ସୁଦୁର୍ଲଭମ ପ୍ରଭଂ ସୁକଳ୍ପମ ଗୁରୁକର୍ଣ୍ଣଧାରମ ମୟାନୁକୂଳେନ ନବସୋତରିତ ପୁମାନ ଭବାଦି ନ ତରେତ ସ୍ୱାତ୍ମହା। କେତେ ସୁବିଧା ଆମ ସୁଯୋଗ ପ୍ରଦାନ କରାଯାଇଛି, ମନୁଷ୍ୟ ମାତ୍ରକେ ସେ ସୁଯୋଗ ପ୍ରଦାନ କରାଯାଇଛି। ଭଗବାନ ସମସ୍ତଙ୍କ କାରୁଣିକ, ସମସ୍ତଙ୍କ ପ୍ରତି କରୁଣା କରୁଛନ୍ତି, ଖାଲି ଯେ ତାଙ୍କର ନିଜ ଜନ ଅଛନ୍ତି ଅନ୍ୟମାନଙ୍କୁ ଭୁଲି ଯାଇଛନ୍ତି ତାହା ନୁହଁ, ସମସ୍ତ ମନୁଷ୍ୟ ଜାତିମାନଙ୍କ ପାଇଁ। ନୃଦେହ ମନୁଷ୍ୟ ଦେହ ପ୍ରାପ୍ତ ହେଲା ମାନେ ଆଦ୍ୟମ ସୁଲଭମ ସୁଦୁର୍ଲଭମ, ମନୁଷ୍ୟ ଜନ୍ମ ବହୁତ ଜନ୍ମ ପାର ହୋଇକରି ଆମେ ପ୍ରାପ୍ତ ହୋଇଛେ, ସୁଦୁର୍ଲଭ। ଏବଂ ଯେହେତୁ ଗୋଟିଏ ପରେ ଗୋଟିଏ ଆମେ ପ୍ରାପ୍ତ ହେଉ, ସେଥିପାଇଁ ସୁଲଭ ବୋଲି କୁହାଯାଉଛି, ସୁଲଭମ ସୁଦୁର୍ଲଭମ। କିନ୍ତୁ ପ୍ଲବଂ, ଇଏ ଗୋଟେ ପ୍ଲବ, ଗୋଟେ ନୌକା ଭଳି ଆମେ ଏଇ ନୌକାର ଆଶ୍ରୟ ନେଇଛେ। ସୁକଳ୍ପମ ସୁନ୍ଦର ନୌକା, ପାର ଟାଇଟାନିକ ଠାରୁ ଆହୁରି ଉନ୍ନତ, ଟାଇଟାନିକଟା ବୁଡ଼ି ଯାଇଥିଲା କିନ୍ତୁ ଇଏ ନୌକା ବୁଡ଼ିବ ନାହିଁ, ଏ ଗ୍ୟାରେଣ୍ଟି ଭଗବାନ ଦେଉଛନ୍ତି। ପ୍ଲବଂ ସୁକଳ୍ପମ ଗୁରୁକର୍ଣ୍ଣ ଧାରମ, କିନ୍ତୁ ଏଇ ଯେଉଁ ଆମର ଶରୀର ରୂପକ ନୌକାରେ ଆମେ ଗୁରୁଦେବଙ୍କୁ ଆଶ୍ରୟ ନେବା, ଆଶ୍ରୟ ଗ୍ରହଣ କରିବା, ପ୍ରଭୁପାଦ ଆମର ରହିଛନ୍ତି, ସେ ପରମ୍ପରାରେ ସବୁ ଆସୁଛନ୍ତି ଶୁକଳ ଗୁରୁକର୍ଣ୍ଣ ଧାରଣ ଏବଂ ମୟାନୁକୂଳିନ ନଭ ଆଗକାଳେ ଆଉ ମେସିନ୍ରେ ଚାଲୁନଥିଲା ବୋଟ୍ ବା ଡଙ୍ଗା ଯାହା ବି ହେଉ ସେସବୁ ଏଭଳି ଭାବରେ ବ୍ୟବସ୍ଥା କରିଥିଲେ ଅନୁକୂଳ ବାୟୁରେ ଚାଲୁଥିଲା ଏଭଳି ଭାବରେ ତାଙ୍କର ସବୁ ପାଲକୁ ଏପଟ ସେପଟ କରୁଥିଲେ ଯେଉଁ ଗନ୍ତବ୍ୟ ପହଞ୍ଚି ଯାଉଥିଲେ ତେଣୁ ଏଇ ଯେଉଁ ବାଣୀ ସବୁ ରହିଛି ଭଗବତ ଗୀତାର ବାଣୀ ଭାଗବତ ବାଣୀ ବେଦ ଉପନିଷଦର ବାଣୀ ଯେଉଁ ରହିଛି ଇଏ ଅନୁକୂଳ ବାୟୁ ଅନୁକୂଳ ପବନ ତେଣୁ ମୟାନୁକୂଳେନ ନଭସ୍ୱ ତେରିତମ୍ ତେଣୁ ଏଇ ନଭ ବା ଏଇ ଯେଉଁ ଅନୁକୂଳ ପବନ ଦ୍ୱାରା ଆମେ ପାର ହେଇଯିବା ଏ ଡଙ୍ଗାକୁ ନେଇଯିବା ଡଙ୍ଗା ବା ଆମର ଯେଉଁ ନୌକା ରହିଛି ଏ ଆମକୁ ପାର କରିଦେବ ପୁମାନ ଭବାବ୍ଦି ନ ତରେତ୍ ଭଗବାନ ଚାହାନ୍ତି ଆମେ ସବୁ ଭବସାଗରରୁ ପାର ହେବା ଭଗବାନ ଚାହାନ୍ତି ନାହିଁ ଆମେ ଭବସାଗରରୁ ଉବୁଟୁବ ହେବା ମହାପ୍ରଭୁ ସେଇଟା କହିଲେ ଏଇ ନନ୍ଦ ତନୁଜ କିଙ୍କରଂ ବତିତଂ ମାଂ ବିଷମେ ଭବାଂ ବୁଧୁ ଆମେ ଏଇ ଭବସାଗରରେ ପଡ଼ିଯାଇଛେ ସଂସାର ଭବସଂସାରରେ ପଡ଼ିଯାଇଛେ ପୁନରପି ଜନନମ୍ ପୁନରପି ମରଣମ୍ ପୁନରପି ଜନନୀ ଜଠରେ ଶୟନମ୍ ଇହ ସଂସାରେ ବହୁ ଦୋସ୍ତାରେ କୃପା ଅପାରେ ପାହି ମୁରାରେ ଭଜ ଗୋବିନ୍ଦମ୍ ଭଜ ଗୋବିନ୍ଦମ୍ ଗୋବିନ୍ଦମ୍ ଭଜ ମୂଢ଼ମତେ ନୌକାକୁ ମଧ୍ୟ ଆକ୍ରମଣ କରୁଛନ୍ତି ବିଭିନ୍ନ ସମୟରେ ଏ ଯେଉଁ ତୋଫାନ ଫୋଫାନ ସବୁ ଆସୁଛି ଆଉ ତାପରେ ବିଭିନ୍ନ ତିମିଙ୍ଗଳ ସବୁ ରହିଛନ୍ତି ତିମିଙ୍ଗଳ ସବୁ ରହିଛନ୍ତି ଏ ବିଭିନ୍ନ ପ୍ରକାର ଅପସମ୍ପ୍ରଦାୟ ସବୁ ଯେଉଁ ରହିଛି ଏ ତିମିଙ୍ଗଳ ଭଳି ଆମେ ତାଙ୍କର ଶିକାର ହେଇଯିବା ବହୁତ ସହଜ ଶିକାର ହେଇଯିବା କିନ୍ତୁ ଆମେ ଗୋଟେ ସୁଦୃଢ଼ ନୌକାରେ ଆଶ୍ରୟ ନେଇଛେ ଆମେ ସେ ନୌକାକୁ ତ୍ୟାଗ କରିବା ନାହିଁ କେବଳ ରହିବା ସେ ନୌକା ଭିତରେ ଖାଲି ତିଷ୍ଠିକି ରହିବା ଭାଗବତମରେ ଦଶମ ସ୍କନ୍ଧ ଚଉଦ ଅଧ୍ୟାୟରେ ବ୍ରହ୍ମା ଗୋଟେ ସୁନ୍ଦର କଥା କହିଛନ୍ତି ଏଇ ବିଷୟରେ ସେ କହୁଛନ୍ତି ଜ୍ଞାନୀ ପ୍ରୟାସମ ମୋଦପାସ ନମନ୍ତ ଏବ ଜୀବନ୍ତି ସନ୍ମୁଖରତା ଭବଦୀୟ ବାର୍ତ୍ତାମ ସ୍ଥାନେ ସ୍ଥିତା ଶ୍ରୁତିଗତାଂ ତନୁଭାଂ ମନୋଭୀର୍ ଯେ ପ୍ରାୟ ସୋ ଜିତୋପି ଅଜିତୋପି ଜିତୋ ତ୍ରୈଲୋକ୍ୟାମ୍ ଯଦିଓ ଭଗବାନକୁ କେହି ପ୍ରାପ୍ତ ହୋଇପାରିବେ ନାହିଁ କାରଣ ସେ ହେଉଛନ୍ତି ଅଜିତ ତାଙ୍କୁ କେହି ଜିତିପାରିବେ ନାହିଁ କିନ୍ତୁ ଆମେ ନିଜ ଚେଷ୍ଟା ମାଧ୍ୟମରେ ସେଇଟାକୁ ତ୍ୟାଗ କରିକରି କେବଳ ଏଇ ଭଗବାନଙ୍କର ଭକ୍ତଙ୍କ ମୁଖରୁ ଏ ଭଗବାନ କଥା ଶ୍ରବଣ କରିବା ଯିଏ ଯେଉଁଠି ଥାଆନ୍ତି କେବଳ ଶ୍ରବଣ କରିବା ମାତ୍ରେ ଭଗବାନ ଯଦିଓ ଅଜିତ ତାଙ୍କୁ ସେ ଜିତିଯିବେ ସେଇଭଳି ଭାବେ ବ୍ରହ୍ମା ମଧ୍ୟ ଆଉ ଗୋଟେ ସୁନ୍ଦର କଥା କହି ଦଶମ ଚଉଦ ଅଧ୍ୟାୟରେ ଇଏ ଭଗବାନଙ୍କର ଏଇ ଜୀବନ ଧାରଣ କରିକି ରହିବା ଆମେ କେବଳ ଯେଉଁ କହେ ତତେ ଅନୁକମ୍ପାମ ସୁସମୀକ୍ଷ ମାଣ ଭୁଞ୍ଜାନ ଏବାତ୍ମକୃତଂ ବିପାକମ୍ ହୃଦବାଗ ପୂର୍ଭୀର ବିଦଧନ ନମସ୍ତେ ଜୀବେ ତୁ ଯେଉଁ ମୁକ୍ତି ପ୍ରଦେଶ ଦେବା କେବଳ ଜୀବନ ଧାରଣ କରିଯିବା ରହିଯିବା ବଞ୍ଚିଯିବା କେବଳ ଯେମିତି ଆମର କ୍ରିକେଟରେ ଖେଳୁଛନ୍ତି ଅଫେନ୍ସିଭ୍ ନକରି ଖାଲି ଡିଫେନ୍ସିଭ୍ ଖାଲି ରହିଯିବା ଜଗିକି ରହିଯିବା ଷ୍ଟମ୍ପକୁ ଜଗିକି ରହିଗଲେ ତାହେଲେ ସେ ଜିତିଯିବେ ଏଭଳି ରହିଛନ୍ତି ତାଙ୍କର ଅନ୍ୟମାନେ ସବୁ ରହିଛନ୍ତି ବହୁତ ଫରୱାର୍ଡ ସବୁ ରହିଛନ୍ତି ଖେଳାଳି ସବୁ ରହିଛନ୍ତି ଆଉ ଅନ୍ୟମାନେ କେବଳ ତାକୁ ସପୋର୍ଟ ଦେବେ କେବଳ କ'ଣ ଡିଫେନ୍ସିଭ୍ ଧରିବେ କେବଳ ଜଗିକି ରଖିବେ ଷ୍ଟମ୍ପକୁ ତାହେଲେ ସେମାନେ ଜିତିଯିବେ ଭାଗବତରେ ଦଶମ ସ୍କନ୍ଧ ଚଉଦ ଅଧ୍ୟାୟରେ ବହୁ ପ୍ରସିଦ୍ଧ ଶ୍ଳୋକ ମା କହିଛନ୍ତି କ'ଣ ସେଇଟା ନା ଇଏ ଭଗବାନଙ୍କର ଯେଉଁ ଆମେ ରହିଛେ ଜୀବନରେ ଆମେ ବହୁତ ପ୍ରକାର ଅସୁବିଧା ଆସୁଛି ବହୁତ ପ୍ରକାର ଅସୁବିଧା ଆସୁଛି କିନ୍ତୁ ଏଇଟାକୁ ଭାବିବା ଇଏ ଭଗବାନଙ୍କର କୃପା ଅନୁକମ୍ପା ଭଗବାନଙ୍କର ଖାଲି କମ୍ପା କମ୍ପା ଅନୁକମ୍ପା ବା ଭଗବାନଙ୍କର କରୁଣା ଅନୁକମ୍ପା ଯଦି ବିଭିନ୍ନ ପ୍ରକାର ଅସୁବିଧା ଆସୁଛି ସେଇଟାକୁ ଭାବିବା ଇଏ ଭଗବାନଙ୍କ ଅନୁକମ୍ପା ଆମେ ଯଦି ଠିକ୍ ଭାବରେ ଚିନ୍ତା କରିବା ତାହେଲେ ଏଇଟା ଭାବିବା ନହେଲେ କହିବା ଏ ଭଗବାନ ମୋ ପ୍ରତି ନିଷ୍ଠୁର ହୋଇଗଲେ ତ୍ୟାଗ କରି ପଳାଇବା ଏଭଳି ଭାବରେ ରହିଛି ତେଣୁ ଇଏ ପରୀକ୍ଷା ପରୀକ୍ଷା ହେଉଛି ବିଭିନ୍ନ ପ୍ରକାର ଅସୁବିଧା ସବୁ ଆସୁଛି ଏଇଟାକୁ ଆମେ ଭାବିବା ଏ ଭଗବାନଙ୍କ ଅନୁକମ୍ପା ଏଇଭଳି ଭାବରେ ଆମେ ଚିନ୍ତା କରିବା ଏ ଯେଉଁ ବିଭିନ୍ନ ପ୍ରକାର ଦୁଃଖ ପ୍ରାପ୍ତ ହେଉଛେ ଏଇଟା ହେଉଛି ଆମର ଶୋକ ବିପାକମ୍ ବିଭିନ୍ନ ପ୍ରକାର ପାପକର୍ମ କରିଥିଲେ ଯେଉଁଥିପାଇଁ କି ତା'ର ଫଳ ଏଇଟା ପ୍ରାପ୍ତ ହେଉଛେ
ବିପାକ ଶୋକ ବିପାକମ୍ କାହେ ମନ ବାକ୍ୟରେ ଏହିଭଳି ଭାବରେ ଯଦି ସେ କେବଳ ଜୀବନ ଧାରଣ କରି ରହିଯିବେ, ହୃଦଭାଗ ପୂର୍ବେ ବିଧଧନ ନମସ୍ତେ ଭଗବାନ ପ୍ରଣାମ କରି ବା ବୈଷ୍ଣବମାନଙ୍କୁ ପ୍ରଣାମ କରିକି ଯିବେ, ତ କେବଳ ଜୀବନ ଧାରଣ କରି ରହିଯିବେ, ତାହେଲେ ସେମାନେ ମୁକ୍ତିପଦ ସଦା ହେବା, ମୁକ୍ତି ପ୍ରାପ୍ତ ହେବା ପାଇଁ ହକଦାର ହୋଇଯିବେ ସେମାନେ। ତେଣୁ ଏହିଭଳି ଭାବରେ ଆମର ପରମ୍ପରା ରହିଛି, ଆମେ କେବଳ ଏଇ ଯେଉଁ ପ୍ରଭୁପାଦଙ୍କର ପରମ୍ପରାରେ ଆମେ ଆଶ୍ରୟ ନେଇଛେ, କେବଳ ପରମ୍ପରାରେ ଯେଉଁ ରହିଛି ନିୟମ ଅନୁସାରେ ଚଳିବା, ଜୀବନଯାପନ କରିବା, ତାହେଲେ ମଧ୍ୟ ଆମେ ଦେଖିବା ଆମେ ଭବସାଗର ପାର ହୋଇଯାଇଛେ। ଆମେ ଜାଣିପାରିବା ନାହିଁ ଏତେ ସାଗରକୁ ଯେ ପାର ହେବାଟା ବହୁତ କଷ୍ଟ, ଟାଇଟାନିକ୍ ଭଳି ଜାହାଜ ବୁଡ଼ିଯାଉଛି, କିନ୍ତୁ ଆମେ ଯେଉଁ ଜାହାଜରେ ଆଶ୍ରୟ ନେଇଛେ କେବଳ ଆମେ ନିୟମ ପାଳନ କରିବା, ପ୍ରଭୁପାଦଙ୍କର ନିୟମକୁ ପାଳନ କରିକି ରହିବା, ତାହେଲେ ଆମେ ଦେଖିବା ଅନ୍ତିମରେ ଦେଖିବା ଭବସାଗର ପାର ହୋଇଯାଇଛି। ତେଣୁ ଯାହା ହେଉ, ଏଇଭଳି ଭାବରେ ସମ୍ପ୍ରଦାୟ ରହିଛି, ଚାରୋଟି ସମ୍ପ୍ରଦାୟ ରହିଛି, ଶ୍ରୀ ବ୍ରହ୍ମ ରୁଦ୍ର ସନକ ବୈଷ୍ଣବ କ୍ଷିତି ପାବନ, ରୁଦ୍ର ଶିବଜୀଙ୍କ ଠାରୁ ଗୋଟେ ପରମ୍ପରା ଆସୁଛି, ସେଇ ପରମ୍ପରାରେ ଇଏ ମଧ୍ୟ ଆସୁଛନ୍ତି, ବାଣାସୁର ମଧ୍ୟ ସେଇ ପରମ୍ପରାରେ ଆସୁଛନ୍ତି, ଆମେ ବ୍ରହ୍ମ ପରମ୍ପରାରେ ଆସୁଛେ, ଶ୍ରୀ ଇଏ ସେଇ ପରମ୍ପରାରେ ଆସୁଛନ୍ତି, କିନ୍ତୁ ଶିବଜୀଙ୍କର ସନ୍ତୋଷ ବିଧାନ କଲେ ନାହିଁ, ସେ ତାଙ୍କୁ ଏଭଳି ଭାବରେ କହିଲେ, ତିନୋଟି ଶ୍ଳୋକରେ ଏଭଳି ଭାବରେ କହିଲେ, ଶିବଜୀଙ୍କ କ୍ରୋଧ ଆସିଗଲା, ଶିବଜୀ ଯେ କି କ'ଣ ଭଗବାନ, ସେ ଏଠି କୁହାଯାଉଛି ନା ତତ୍ସୁତ୍ୱା ଭଗବାନ, ଭଗବାନଙ୍କର କ୍ରୋଧ କେମିତି ଆସିବ, ଭଗବାନ କାମ କ୍ରୋଧ ଲୋଭ ମୋହ ମଦ ମାତ୍ସର୍ଯ୍ୟ ଏଇସବୁ, ଏଇ ଯେଉଁ ଇଏ ହେଉଛି ଆମର ଷଡ଼ରିପୁ, ଆମର ଏଇଠି ସବୁ ରହିଛି, କିନ୍ତୁ ସେମାନେ ଭଗବାନଙ୍କୁ ମଧ୍ୟ କ୍ରୋଧ ଆସୁଛି, ଟ୍ରାନ୍ସେଣ୍ଡେଣ୍ଟାଲ ଏଇଟା, ଏ ଭୌତିକ କ୍ରୋଧ ନୁହଁ ତାଙ୍କର। ଯାହା ହଉ, ଏ ବାଣାସୁରର କର୍ତ୍ତବ୍ୟ ଥିଲା ଶିବଜୀ ତାଙ୍କ ଉପରେ ଖୁସି ହେଇଛି, ପ୍ରସନ୍ନ ହେଇଛନ୍ତି, ଆମେ ଯଦି ପ୍ରସନ୍ନ ଭଗବାନଙ୍କୁ ପ୍ରସନ୍ନ ବିଧାନ କେମିତି କରିବା, ଭଗବାନ ପ୍ରସନ୍ନ ବିଧାନ କରିବାର ଉପାୟ ହେଉଛି କ'ଣ ନା କ'ଣ, ଯଶ ପ୍ରସାଦାତ୍ ଭଗବତ ପ୍ରସାଦ, ଯଶ ପ୍ରସାଦାନ୍ ଅଗତି କିନ୍ତୁ ନ ଗତି କୁତୋପି, ଆମର ଗୁରୁଦେବଙ୍କୁ ସନ୍ତୁଷ୍ଟ କଲେ ଆମର ଯଶ ପ୍ରସାଦାତ୍ ଭଗବତ ପ୍ରସାଦ, ଗୁରୁଦେବଙ୍କୁ ପ୍ରସନ୍ନ କଲେ ଭଗବାନଙ୍କୁ ପ୍ରସନ୍ନ ହୋଇଗଲେ, କିନ୍ତୁ ଗୁରୁଦେବଙ୍କୁ ଯଦି ଅପ୍ରସନ୍ନ କଲେ ଯଶ ଅପ୍ରସାଦାନ୍ ନ ଗତି କୁତୋପି, ଆଉ କେଉଁଠି ଆମେ ଉଦ୍ଧାର ପାଇବା କେମିତି, ଏଇଠି ସେଇଟା କହୁଛି ଶିବଜୀ କ୍ରୋଧ ହୋଇଗଲେ, ପ୍ରସନ୍ନ ହେଲେ ନାହିଁ। ତେଣୁ ଆମର ଏଇ ଶିକ୍ଷା ଏଇଠି ରହିଛି, ଏ ଶିକ୍ଷା ଏ କେବଳ ଖାଲି ଲୀଳା ଯେ ରହିଛି ତା ନୁହଁ, ବହୁତ ଶିକ୍ଷା ରହିଛି ଆମ ପାଇଁ, ଏଇଟା ଶିକ୍ଷା ହେଉଛି ଆମେ ଏଭଳି ଭାବରେ ଆଚରଣ କରିବା ଯେମିତି ଆମର ଗୁରୁଦେବ କ୍ରୋଧ ଆମ ଉପରେ କ୍ରୋଧ ହେବେ ନାହିଁ, ସନ୍ତୁଷ୍ଟ ହୋଇଯିବେ, ସନ୍ତୁଷ୍ଟ ହୋଇଯିବେ। ତେଣୁ ଏ ଯେଉଁ ତିନୋଟି ଶ୍ଳୋକରେ ଏଭଳି ଭାବରେ କଥା କହିଲେ ଶିବଜୀ ଭଗବାନ ସେ, ତେଣୁ ଏଇଟା ଶୁଣିକିରି ଭଗବାନ କ୍ରୋଧ ହୋଇଗଲେ, କ୍ରୋଧ ଆସିଲା ଶିବଜୀଙ୍କର, କ୍ରୋଧ ଆସିଲା, ଏମିତି କ୍ରୋଧ ଆସିଲା, ଆଚାର୍ଯ୍ୟମାନେ କହୁଛନ୍ତି ତାଙ୍କୁ ହତ୍ୟା କରିବା ବି ଚିନ୍ତା କରୁଥିଲେ, ବାବୁ ବାହାର ବାହାର ହୋଇଯାଇଛି ତ ଯାହା ଆସ ଯୁଦ୍ଧ କରିବା, ସେ କହିଲେ ନା ଆପଣ ସହିତ ଆଉ ଆପଣ ଛଡ଼ା ଆଉ କାହାକୁ ମୁଁ ଦେଖିପାରୁନାହିଁ, ମୋ ସହିତ ସମକକ୍ଷ ଯୋଦ୍ଧା। ତେଣୁ ଶିବଜୀଙ୍କ କ୍ରୋଧ ଆସିଲା, ଏଇଭଳି ଭାବରେ କ୍ରୋଧରେ ସେ ଚିନ୍ତା କରୁଥିଲେ, କ'ଣ ସେ ଚିନ୍ତା କରୁଥିଲେ ମନ ଭିତରେ ସେଇଟା ଆମେ ଜାଣିପାରିବା ନାହିଁ, କିନ୍ତୁ ଆଚାର୍ଯ୍ୟମାନେ କହିପାରିବେ, ବିଭିନ୍ନ ଆଚାର୍ଯ୍ୟମାନେ ସିଦ୍ଧର ସ୍ୱାମୀ ଇତ୍ୟାଦି କରିକିରି ଏ ମୂଳ ଟୀକାକାର ହେଉଛନ୍ତି ସିଦ୍ଧର ସ୍ୱାମୀ, ଏମାନେ ସବୁ ଭଗବାନଙ୍କ ମନ ଭିତର କଥାକୁ ଜାଣନ୍ତି ସେମାନେ। ଯେମିତି ଗୋଟେ ଥର ମହାପ୍ରଭୁଙ୍କ ଲୀଳାରେ ସେଇଟା ବର୍ଣ୍ଣନା କରାଯାଇଛି, ମହାପ୍ରଭୁଙ୍କର ଯେଉଁ ରଥଯାତ୍ରା ଲୀଳା ଚାଲିଥିଲା ପୁରୀ ଜଗନ୍ନାଥ ଧାମରେ, ସେଥିପାଇଁ ଆମର ଗୁରୁଦେବ କହିଲେ ଜଗନ୍ନାଥ ଧାମକୁ ପ୍ରିଫର କଲେ, ନୂଆ ବର୍ଷ ଆରମ୍ଭ ହେବେ ଜଗନ୍ନାଥ ଧାମରୁ, ମହାପ୍ରଭୁ ଏଇ ଜଗନ୍ନାଥ ଧାମରେ ରହିଥିଲେ, 24 ବର୍ଷ କାଳ ରହିଥିଲେ, ବିଭିନ୍ନ ଲୀଳା କରିଥିଲେ, ତେଣୁ ଆମର ଗୁରୁଦେବ ସେଥିପାଇଁ ଚିନ୍ତା କଲେ ଆମର ଯେଉଁ ନୂତନ ଯେଉଁ ଆସୁଛି ଶତାବ୍ଦୀ ଆସୁଛି, 21ଶ ଶତାବ୍ଦୀ, ଏ 21ଶ ଶତାବ୍ଦୀର ଆରମ୍ଭରେ ଏଇ ପୁରୀରୁ ଏଇଟା ଆରମ୍ଭ ହେବ, ଏ ସମୟ କ'ଣ ଏଇ ଯେଉଁ ଆମର ଯେଉଁ ଆନ୍ଦୋଳନ, ଏ ହରିକୃଷ୍ଣ ଚେତନା ଆନ୍ଦୋଳନ, ଏ ଆନ୍ଦୋଳନ କରାଯାଉଛି, ବିପ୍ଳବ କରାଯାଉଛି, ରିଭଲ୍ୟୁସନ୍, ରିଭଲ୍ୟୁସନ୍ ଏଇଟା, ତଦ ବାଘ ବିସର୍ଗ ଜନତା ଆଗ ବିପ୍ଳବ, ଏଇ ମନୁଷ୍ୟମାନେ ଲୋକମାନେ ବିଶେଷ ଭାବରେ ମନୁଷ୍ୟମାନେ ଯେଉଁଭଳି ଭାବେ ବିଭିନ୍ନ ପ୍ରକାର ପାପକର୍ମ ରହିଛନ୍ତି, ତାଙ୍କର ଉଦ୍ଧାର ପାଇବାଟା ଏତେ ସହଜ ନୁହଁ, ତେଣୁ ବିପ୍ଳବ, ନାରଦ ମୁନି କହିଦେଇଛନ୍ତି ସେଇଟା ବିପ୍ଳବ, କେମିତି ହେବ ନାଇଁ ଭାଗବତ ଶୁଣିଲେ ବିପ୍ଳବ ହେବ, ଭାଗବତ ଆରମ୍ଭରେ ବ୍ୟାସଦେବଙ୍କୁ କହୁଛନ୍ତି, ନାରଦ ମୁନି ଭାଗବତ ଆରମ୍ଭ କରିନଥିଲେ ସେ ପର୍ଯ୍ୟନ୍ତ, ତେଣୁ ସେ କହୁଛନ୍ତି ଏଇଟା ବ୍ୟାସଦେବ ସନ୍ତୁଷ୍ଟ ହୋଇପାରିଲେ ନାହିଁ। ବ୍ୟାସଦେବ ସନ୍ତୁଷ୍ଟ ହୋଇପାରିଲେନି କାହିଁକି ନା ସିଏ ଭଗବାନ ପ୍ରସନ୍ନ କରିପାରିଲେ ନାହିଁ। ଯଦିଓ ସେ ଭଗବାନଙ୍କର ଅବତାର ଏବଂ ସମସ୍ତ ଶାସ୍ତ୍ରକୁ ଲିପିବଦ୍ଧ କଲେ, କିନ୍ତୁ ଲିପିବଦ୍ଧ କଲେ ମଧ୍ୟ ସେ ପ୍ରସନ୍ନ ହୋଇପାରିଲେ ନାହିଁ। କାରଣ ହେଉଛି ଭଗବାନ ପ୍ରସନ୍ନ ହେଲେ ନାହିଁ। ତେଣୁ ଗୁରୁଦେବଙ୍କୁ ପଠାଇଲେ, ନାରଦଙ୍କୁ ପଠାଇଲେ, ନାରଦଙ୍କୁ କହିଲେ ତୁମେ କାହିଁକି ପ୍ରସନ୍ନ ହୋଇପାରୁନ, ତାର କାରଣ ହେଉଛି ଏଇଟା। ଯଥା ଧର୍ମ ଦୟାସ୍ତାର୍ଥା ମୁନିବର୍ଯ୍ୟା ଅନୁକୀର୍ତ୍ତିତା ନ ତଥା ବାସୁଦେବସ୍ୟ ମହିମା ଅନୁବର୍ଣ୍ଣିତ। ହେ ବ୍ୟାସ, ତୁମେ ଯେଉଁଭଳି ଭାବରେ ଭଗବାନ ଧର୍ମ ଅର୍ଥ କାମ ମୋକ୍ଷ ଇତ୍ୟାଦି ବିସ୍ତାର ଭାବରେ ବର୍ଣ୍ଣନା କରିଛ, ସେଭଳି ଭାବରେ ଭଗବାନଙ୍କର ନାମ ରୂପ ଗୁଣ ଲୀଳା ବର୍ଣ୍ଣନା କରିନାହଁ, ତେଣୁ ତୁମେ ଶାନ୍ତି ପ୍ରାପ୍ତ ହୋଇପାରୁନାହଁ। ତେଣୁ ପ୍ରଥମ ସ୍କନ୍ଧ ପଞ୍ଚମ ଅଧ୍ୟାୟରେ ବହୁତ ପ୍ରକାର ନାରଦ ମୁନି ସେସବୁ ଶିକ୍ଷା ଦେଇଛନ୍ତି ବ୍ୟାସଦେବଙ୍କୁ, ତେଣୁ ତା ଦେହରେ ଶିକ୍ଷାଟି ରହିଛି। ତଦ୍ଭାଗ ବିସର୍ଗୋ ଜନତାଗ ବିପ୍ଳବୋ ଯସ୍ମିନ୍ ପ୍ରତି ଶ୍ଳୋକମ୍ ଅବଧବତ୍ୟପି ନାମାନି ଅନନ୍ତସ୍ୟ ଯଶୋ ଅଙ୍କିତାନି ଯତ୍ ଶୁଣନ୍ତି ଗାୟନ୍ତି ଗୃଣନ୍ତି ସାଧବ। ଏ ବିପ୍ଳବ ଆଣୁ, ଯେମିତି ଆମେ ଶୁଣୁଛେ ଆମର ଇତିହାସରେ ବହୁତ ଫ୍ରେଞ୍ଚ ରିଭଲ୍ୟୁସନ୍ ଇତ୍ୟାଦି ବିଭିନ୍ନ ପ୍ରକାର ରିଭଲ୍ୟୁସନ୍ ହେଉଛି। ରଷିଆରେ ଯେଉଁ କମ୍ୟୁନିଷ୍ଟ ରାଜ୍ୟ ଥିଲା ସେଠି ବିପ୍ଳବ ଆସିଗଲା, କମ୍ୟୁନିଷ୍ଟ ରାଜ୍ୟ ଭାଙ୍ଗିଗଲା, କମ୍ୟୁନିଷ୍ଟ ବନ୍ଦ ଇଏ ହେଇଗଲା, ଏଇସବୁ ବିପ୍ଳବ, ବିଭିନ୍ନ ପ୍ରକାର ବିପ୍ଳବ ରହିଛି। ସେହିଭଳି ଭାବରେ ଆମର ମଧ୍ୟ ମାନବ ସମାଜ ପାଇଁ ଇଏ ଗୋଟିଏ ବିପ୍ଳବ। ତଦ ବାଘ ବିଶ୍ୱର ଭଗବାନଙ୍କ କଥା ହେଉଛି ବିପ୍ଳବ। ତଦ ବାଘ ବିଶ୍ୱର୍ଗ ଏ ଯେଉଁ ଭଗବାନ କଥା ସବୁ ରହିଛି, ଜନତାଗ ବିପ୍ଳବ, ମନୁଷ୍ୟମାନଙ୍କର ଯେଉଁ ପାପର ରାଶି ରହିଛି, ପାପର ପାହାଡ଼ ରହିଛି, ତାକୁ ଧ୍ୱଂସ କରିଦେବ। ଯେମିତି ଆମେ ଦେଖୁଛେ ଇଏ ଏତେ ବଳ ଥିଲା, ଇଏ ଶିବଜୀଙ୍କର କୃପା ପ୍ରାପ୍ତ ହୋଇଥିଲେ, ଶିବଜୀଙ୍କ କୃପା ପ୍ରାପ୍ତ ହୋଇଥିଲେ, 1000 ରଥ ପ୍ରାପ୍ତ ହୋଇଥିଲେ, ଏଭଳି ଶକ୍ତି ଥିଲା, ଚୂର୍ଣ୍ଣୀଭୂତ କରିଦେଉଥିଲେ ପାହାଡ଼ମାନଙ୍କୁ ସବୁ ଚୂର୍ଣ୍ଣୀଭୂତ କରିଦେବେ। ଆମେ ଆପୂର୍ବ ଗତକାଲି ଆଲୋଚନା କରୁଥିଲେ, ତେଣୁ ଇଏ ଯେଉଁ ପାପରାଶି ପାହାଡ଼ ରହିଛି ତାକୁ ମଧ୍ୟ ଆମେ ଚୂର୍ଣ୍ଣୀଭୂତ କରିପାରିବା ଏ ଭଗବାନ କଥା ମାଧ୍ୟମରେ। ତେବେ ବାଘ ବିଶ୍ୱ ଜନତା ଯଶ୍ମିନ୍ ପ୍ରତି ଶ୍ଳୋକ ଅବଧବତ୍ୟ ବି, ତାଙ୍କର କଥାରେ କିଛି ଭୁଲ ଥାଇପାରେ, କିଛି ଅସୁବିଧା ନାହିଁ, କିନ୍ତୁ ନାମାନି ଅନନ୍ତସ୍ୟ ଯଶୋଙ୍କିତାନି, ଏ ଶ୍ଳୋକଟି ଏତେ ଗୁରୁତ୍ୱପୂର୍ଣ୍ଣ, କେତୋଟି ଶ୍ଳୋକ ଭାଗବତଙ୍କର ଗୁରୁତ୍ୱପୂର୍ଣ୍ଣ ରହିଛି। ସୁତ ଗୋସ୍ୱାମୀ ତାକୁ 2 ଥର କହିଛନ୍ତି, ଭାଗବତଙ୍କ ଶେଷରେ କହିବେ, ସେଇଟା ଏଇଟା ଆରମ୍ଭରେ କୁହାଗଲା, ଶେଷରେ ପୁଣି ସେଇଟା କହିବେ, ଏତେ ଗୁରୁତ୍ୱପୂର୍ଣ୍ଣ ଶ୍ଳୋକ ଏଇଥିରୁ ଆମେ ଜାଣିବା। ତା ଦେହରୁ ଇଏ ଗୋଟିଏ ଶ୍ଳୋକ, ଦଦଭାଗ ଜନଥା ଯଶ୍ମିନ୍ ପ୍ରତି ଶ୍ଳୋକ ଅବଧବତ, ତା ଦେହରେ କିଛି ଭୁଲ ଥିଲେ ବି କିଛି ଅସୁବିଧା ନାହିଁ, ଆମେ କହିବାନି ଆରେ ଏଥିରେ ଭୁଲ ହୋଇଗଲା, ଏମିତି କହୁଛି ସଂସ୍କୃତ ଠିକ୍ ଭାବରେ କହିପାରୁନାହିଁ, ଆରେ ଏଇଟା ଭୁତ ହେଲା, ସେଇଟା ଭୁଲ ହେଲା, ସେ କିଛି ନାହିଁ, ସାଧୁମାନେ ସେଇଟାକୁ ଦେଖିବେ ନାହିଁ। ତା ଶୁଣନ୍ତି ଗାଆନ୍ତି ଗୁଣନ୍ତି ସାଧବ, ଯେଉଁମାନେ ସାଧୁ ପ୍ରକୃତ ଲୋକ ସେମାନେ ଏଇଟାକୁ ଦେଖିବେ ନାହିଁ, ତାଙ୍କର ଭୁଲ ହୋଇଗଲା ବୋଲି। ଯେଉଁମାନେ ଅସାଧୁ ପ୍ରକୃତ ଲୋକ ସେମାନେ ଦେଖିବେ ଏଇଟା ଏମିତି ରହିଲା, ଆରେ ଏମିତି ଭୁଲ ହେଲା, ସେଇଠି ସେମିତି ହେଲା, ଏଭଳି ଭାବରେ ସବୁ ଦେଖିବେ ସେମାନେ। କିନ୍ତୁ ସାଧୁମାନେ ସେଇଟା ଚିନ୍ତା କରନ୍ତି ନାହିଁ, ସେ ଭଗବାନ କଥା କହୁଛନ୍ତି। ଯଶ୍ମିନ୍ ପ୍ରତି ଶ୍ଳୋକ ଭଗବତୀ ନା ପ୍ରତି ଶ୍ଳୋକ, ଗୋଟିଏ ଶ୍ଳୋକ ନୁହଁ, ଯାହା ସବୁ କହୁଛୁ ସବୁଥିରେ କିଛି ଭୁଲ ଭାଲ ରହିଛି, କିଛି ଅସୁବିଧା ନାହିଁ, କିନ୍ତୁ ଅନନ୍ତଙ୍କର କଥା କହୁଛୁ। ନାମାନି ଅନନ୍ତସ୍ୟ ଯଶୋଙ୍କିତାନି, ଅନନ୍ତ ଯାହାଙ୍କର ଅନ୍ତ ନାହିଁ, ତାହାଙ୍କର ଯଶ ଗାନ କରୁଛନ୍ତି, ଯଶ ଅଙ୍କନ କରିଛନ୍ତି ବା ଯଶ ଗାନ କରୁଛନ୍ତି, ଲିପିବଦ୍ଧ କରିଛନ୍ତି, ଯତ୍ ଶୁଣନ୍ତି ଗାୟନ୍ତି ଗୁଣନ୍ତି ସାଧବ। ତେଣୁ ସେଇ ଭଗବାନ ଅନନ୍ତଙ୍କର ଯଶକୁ ଗୁଣନ୍ତି ଗାଆନ୍ତି, ଯଶୋଙ୍କିତାନି ଗାଆନ୍ତି, କ'ଣ କ'ଣ ତଦ୍ଭାଗ ବିଶ୍ୱର୍ଗୋ ଜନତାଗ ବିପ୍ଳବୋ ଯସ୍ମିନ୍ ପ୍ରତି ଶ୍ଳୋକମ୍ ଅବଧବତ୍ୟପି ନାମାନି ଅନନ୍ତସ୍ୟ ଯଶୋଙ୍କିତା, ଯଶ ଶୁଣନ୍ତି ଗାଆନ୍ତି ଗୁଣନ୍ତି ସାଧବ। ଏଇଭଳି ଭାବରେ ଭକ୍ତି ଆରମ୍ଭ ଶ୍ରବଣରୁ, ଶୁଣନ୍ତି, ଏବଂ ଜଣେ ଯେତେବେଳେ ଶ୍ରବଣ କରିବେ ସେତେବେଳେ ସେ ଗାୟନ କରିବା ପାଇଁ ଯୋଗ୍ୟ ହେବେ, କୀର୍ତ୍ତନ କରିବା ପାଇଁ ଯୋଗ୍ୟ ହେବେ। ଯେତେବେଳେ କେହି ଶୁଣିବା ପାଇଁ ନାହାନ୍ତି ବା କହିବା କାହାଠୁ ଶୁଣିବା ପାଇଁ ନାହିଁ, କାହାକୁ କହିବା ପାଇଁ ନାହିଁ, ଶୁଣନ୍ତ ଶୁଣିବା ଆଉ ଗାନ କରିବା ନାହିଁ, ସେତେବେଳେ ଗୃଣନ୍ତି, ସ୍ମରଣ କରିବେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ, ଗୃଣନ୍ତି ମାନେ ମାନେ ଗୁଣ ଗୁଣ ହେଇ ଗୀତା ଗାନ କରିବେ, ଭଗବାନ ଗାନ ଏଭଳି ରହିଛି, ଏତେ ଆନନ୍ଦ ରହିଛି ସେଥିରେ। ସାଧୁ ପ୍ରକୃତ ଲୋକମାନେ ସେଇଟାକୁ ଦେଖନ୍ତି, ସେ ଦେଖନ୍ତି ନାହିଁ ଆର ଭୁଲ ଏମିତି ହେଲା ସେମିତି ହେଲା ସେମିତି ହେଲା ସେମିତି ହେଲା କରିକିରି, ଅସାଧୁ ବ୍ୟକ୍ତିମାନେ ସେଇଟା ଦେଖିବେ, ସାଧୁ ପ୍ରତିମାନେ ଦେଖିବେ ଭଗବାନ ଗୁଣଗାନ କରୁଛନ୍ତି ସେଠି ସେଇଟା ସେମାନେ ମଧ୍ୟ ସେଇଟା ଶୁଣିବେ ଗାନ କରିବେ କହିବେ ଏସବୁ ରହିଛି। ତେଣୁ ଇଏ ଗୋଟେ ବିପ୍ଳବ ଆଣୁଛି। ପ୍ରଭୁପାଦ ମହାରାଜ ସେଇଭଳି ଭାବରେ ମାନବ ସମାଜ ପାଇଁ ଅନେକ ବିପ୍ଳବ ଆସିଥିଲା ଇତିହାସରେ ଆମେ ଶୁଣୁଛେ ବହୁତ ବିପ୍ଳବ ରହିଛି। କିନ୍ତୁ ପ୍ରଭୁପାଦ ମହାରାଜ ଯେଉଁ ବିପ୍ଳବ କରିଛନ୍ତି ଯାହାକି ଯେଉଁ ବିପ୍ଳବ ମାଧ୍ୟମରେ ଆମେ ଭଗବଦ୍ଧାମକୁ ଯିବା ଏଭଳି ଭାବେ ଭବସାଗରରୁ ଉଦ୍ଧାର ପାଇଯିବା କେତେ ବଡ଼ ସୌଭାଗ୍ୟ ଆମର ସେ ଦେଇଛନ୍ତି ଗୁରୁଦେବ ବା ଆମର ପରମ୍ପରା ଦେଇଛନ୍ତି। ତେଣୁ ଇଏ ଯେଉଁ ରହିଛି ଇଏ ଯେମିତି ତାଙ୍କର ହସ୍ତରେ ଏତେ ଶକ୍ତି ଥିଲା ପାହାଡ଼ମାନଙ୍କୁ ତୂର୍ଣ୍ଣୀଭୂତ କରିଦେଉଥିଲେ ସେହିଭଳି ଭାବରେ ମନ୍ତ୍ରର ମଧ୍ୟ ଶକ୍ତି ରହିଛି। ଏଇ ଯେଉଁ ମନ୍ତ୍ର ଆମ ଗୁରୁଦେବ ଦେଇଛନ୍ତି ଆମର ସେଇ ମନ୍ତ୍ରରେ ଏତେ ଶକ୍ତି ରହିଛି ଏ ପାପର ପାହାଡ଼କୁ ଧ୍ୱଂସ କରିଦେବ ଏସବୁ ବର୍ଣ୍ଣନା କରାଯାଇଛି। ବିଭିନ୍ନ ପ୍ରକାର ଆମର ଭକ୍ତି ଯେଉଁ କରୁଛେ ଭକ୍ତିର ସାମୃତ ସିନ୍ଧୁରେ ରୂପ ଗୋସ୍ୱାମୀ ସେଇଟା କହୁଛନ୍ତି ଭକ୍ତିର ଛଅଟି ଫଳ ରହିଛି। ଭକ୍ତିର ସାମୃତ ସିନ୍ଧୁ ବର୍ଣ୍ଣନା କରାଯାଇଛି। ପ୍ରଥମ ଫଳଟି ହେଉଛି କ'ଣ ନା କ୍ଳେଶାଗ୍ନି। ଯେତେ ପ୍ରକାର କ୍ଲେଶ ରହିଛି ସବୁକିଛି ଅଗ୍ନି ଏଠି ଅଘ୍ନ କଥା ଶବ୍ଦ ବ୍ୟବହାର ହେଇଛି ନା ତ ଦର୍ପଘ୍ନ ଅଘ୍ନଙ୍କ କହିଲେ ଆମେ ହତ୍ୟା କରିବେ ଅଘ୍ନ ହତ୍ୟା। ତେଣୁ ସେ ଅଘ୍ନ ମଧ୍ୟ ସେଠି ରହିଛି କ୍ଳେଶାଗ୍ନି। ଆମେ ଯେଉଁ ଭକ୍ତି କରୁଛେ ଏସବୁ କ୍ଳେଶକୁ ହତ୍ୟା କରୁଛି ଭକ୍ତି ମାଧ୍ୟମରେ କ୍ଳେଶାଗ୍ନି। କାହିଁକି ଆମେ ଦୁଃଖ ପାଉଛେ କଷ୍ଟ ପାଉଛେ କାରଣ କ'ଣ କ'ଣ କାରଣ ତିନୋଟି କାରଣ ରହିଛି। ଗୋଟେ ହେଉଛି ପାପ ଗୋଟେ ହେଉଛି ପାପ ବୀଜ ଆଉ ଗୋଟେ ହେଉଛି ଅବିଦ୍ୟା। ତିନୋଟି କାରଣ ତିନୋଟି କାରଣ ପାଇଁ ଜଣେ କ୍ଳେଶ ପ୍ରାପ୍ତ ହେଉ ଦୁଃଖ ପ୍ରାପ୍ତ ହେଉଛନ୍ତି। ପାପ ପୁଣି ବିଭିନ୍ନ ପ୍ରକାର ରହିଛି କ'ଣ ଯେଉଁ ରହିଛି ଯେଉଁ ଆମେ ପ୍ରାପ୍ତ ବର୍ତ୍ତମାନ ପାପ ଭୋଗ କରୁଛେ ସେଇଟା କ'ଣ ନା ସେଇଟା ହେଉଛି କ'ଣ ସେ ପାପ ପ୍ରାରବ୍ଧ ପ୍ରାରବ୍ଧ ଅପ୍ରାରବ୍ଧ ଇତ୍ୟାଦି ସବୁ ରହିଛି। ପ୍ରାରବ୍ଧ ଆମେ ଭୋଗ କରୁଛେ ବର୍ତ୍ତମାନ ପ୍ରାରବ୍ଧ ଭୋଗ କରୁଛେ ଏସବୁ ଗୋଟିଏ ଗୋଟିଏ ପାଇଁ ଗୋଟିଏ ଗୋଟିଏ ଶ୍ଳୋକ ରୂପ ଗୋସ୍ୱାମୀ ଭକ୍ତିର ସାମୃତ ସୁନ୍ଦର ଉଦ୍ଧାର କରିଛନ୍ତି। ତେଣୁ ଏ ବିଭିନ୍ନ ପ୍ରକାର ପାପ ରହିଛି ପାପ ପାପ ବୀଜ ଏବଂ ଅବିଦ୍ୟା ପାପ ମଧ୍ୟ ତିନି ପ୍ରକାର ରହିଛି। ସେଥିପାଇଁ ଆମେ ଦୁଃଖ କଷ୍ଟ ଭୋଗ କରୁଛେ। ତେଣୁ ଏ ପାପଟି ନଷ୍ଟ ହୋଇଯାଉଛି କିଭଳି ଭାବରେ ଏ ଭକ୍ତି ମାଧ୍ୟମରେ ତାକୁ ସୁନ୍ଦର ଭାବରେ ରୂପ ଗୋସ୍ୱାମୀ ତାଙ୍କ ଭକ୍ତିର ସାମୃତ ସୁନ୍ଦର ବର୍ଣ୍ଣନା କରିଛନ୍ତି। ଆମକୁ ଆମେ ମଧ୍ୟ ସେହିଭଳି ଭାବରେ ଶକ୍ତି ପ୍ରାପ୍ତ ହୋଇଛେ ଯେମିତି ଇଏ ପ୍ରାପ୍ତ ହୋଇଥିଲେ ହଜାର ହାତ ପାହାଡ଼କୁ ତୂର୍ଣ୍ଣୀଭୂତ କରିଦେଉଥିଲେ ସେହିଭଳି ଭାବରେ ଆମେ ମନ୍ତ୍ର ପ୍ରାପ୍ତ ହୋଇଛେ ଯେଉଁ ମନ୍ତ୍ର କି କ'ଣ କରିବ ନା ପାପକୁ ଧ୍ୱଂସ କରି ତୂର୍ଣ୍ଣୀଭୂତ କରିଦେବ। ଭକ୍ତିର ସାମୃତ ସୁନ୍ଦର ବର୍ଣ୍ଣନା କରାଯାଇଛି କ'ଣ ଏ ଯେଉଁ ପାପ କେମିତି ନଷ୍ଟ ହୋଇଯାଉଛି ତା'ର ଗୋଟେ ଶ୍ଳୋକ ଦେଇଛନ୍ତି ରୂପ ଗୋସ୍ୱାମୀ ଭକ୍ତିର ସାମୃତ ସୁନ୍ଦରରେ ସେଇଟା ହେଉଛି କ'ଣ ନା ସେଇଟା ହେଉଛି କ'ଣ ପାପ ହେଉଛି ପାପ ରହିଛି ଅପ୍ରାରବ୍ଧ ପ୍ରାରବ୍ଧ ଏଇଭଳି ଭାବରେ ବିଭିନ୍ନ ପ୍ରକାର ଅପ୍ରାରବ୍ଧ ଭବେତ୍ ପ୍ରାପଂ ପ୍ରାରବ୍ଧମ ଚେତି ତୁ ଦ୍ୱିଧା ଦୁଇ ପ୍ରକାର ରହିଛି ପାପ ଗୋଟେ ହେଉଛି ପ୍ରାରବ୍ଧ ଗୋଟେ ହେଉଛି ଅପ୍ରାରବ୍ଧ। ଅପ୍ରାରବ୍ଧ କହିଲେ ପରେ ପାଇବା ଆମେ ଆମ ପାଇଁ ରହିଛି ସେଇଟା ସେ ଭୋଗ ରହିଛି କଷ୍ଟ ଭୋଗ କରିବା ଅପ୍ରାରବ୍ଧ ହେଇ ନାହିଁ ଆସି ନାହିଁ ସେଇଟା ବର୍ତ୍ତମାନ ଆମେ ପ୍ରାରବ୍ଧ ଭୋଗ କରୁଛେ। ଏ ପ୍ରାରବ୍ଧ ଏଇଭଳି ଭାବରେ ଆମେ ଗୁରୁ ଶିଷ୍ୟ ପରମ୍ପରାରେ ଆମେ ଯେଉଁ ମନ୍ତ୍ର ପ୍ରାପ୍ତ ହୋଇଛେ ତାହାର ଏତେ ଶକ୍ତି ରହିଛି ସେ ପ୍ରାରବ୍ଧ ପାପକୁ ତୂର୍ଣ୍ଣୀଭୂତ କରିଦେବ। ପ୍ରାରବ୍ଧ ବର୍ତ୍ତମାନ ପ୍ରାରବ୍ଧ ଭୋଗ କରୁଛେ ନା ତାହାର ଶ୍ଳୋକରେ ଗୋଟେ ଶ୍ଳୋକରେ କହିଛନ୍ତି ଭାଗବତରେ ସବୁ କଥା ରହିଛି ଭାଗବତରେ ସବୁ ଜିନିଷ ରହିଛି। ତେଣୁ ଏଇଟା କେମିତି ପ୍ରାପ୍ତ ହେବା କେମିତି ଇଏ ହେବ ନା ଏଇଟା ଭାଗବତ ତୃତୀୟ ସ୍କନ୍ଧ 33 ଅଧ୍ୟାୟ 6 ନମ୍ବର ଶ୍ଳୋକରେ ମା ଦେବହୂତି କହୁଛନ୍ତି ଯନ୍ନାମ ଧ୍ୟେୟ ଶ୍ରବଣାନୁକୀର୍ତ୍ତନାତ୍ ଯତ୍ଶ୍ରବଣାତ୍ ଯତ୍ସ୍ମରଣାଦପି କ୍ୱଚିତ୍ ସ୍ୱାଦପି ସଦ୍ୟ ଶ୍ରବଣାୟ କଳ୍ପତେ କୁତଃ ପୁନଃସ୍ତେ ଭଗବାନଙ୍କୁ ଦର୍ଶନାତ୍। ମା ଯେଉଁ ରହିଛନ୍ତି କ'ଣ ମା ହେଲେ କ'ଣ ତାଙ୍କ ନା 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 ଯେଉଁ ହେଉଛନ୍ତି ସ୍ୱୟଂଭୂମାନଙ୍କ ପୁତ୍ର ପୁତ୍ରୀ କର୍ଦ୍ଦମ ମୁନିଙ୍କର ପତ୍ନୀ ଦେବହୂତି ଦେବହୂତି ଏଇଭଳି ଭାବରେ ଭଗବାନଙ୍କ ଠାରୁ ଜ୍ଞାନ ପୁତ୍ର ତାଙ୍କର ଭଗବାନ କର୍ଦ୍ଦମ ମୁନି ତାଙ୍କଠାରୁ ସେ ଜ୍ଞାନ ପ୍ରାପ୍ତ ହୋଇକରି ଅନ୍ତିମରେ ଏ ଶୋକଟି ତୃତୀୟ ସ୍କନ୍ଧ ତେତିଶ ଅଧ୍ୟାୟରେ ଶୋକଟି ଅଛନ୍ତି ନାମ ଦେହ କେବଳ ଜଣଙ୍କର ସେ ଭଗବାନଙ୍କର ଯେଉଁ ନାମ ରହିଛି ତାକୁ କେବଳ ଧ୍ୟାନ କରିବେ, ଯେଉଁ ନାମ ଦେହ ବା ଶ୍ରବଣ କରିବେ ବା କୀର୍ତ୍ତନ କରିବେ, ଯେଉଁ ନାମ ଦେହ ଶ୍ରବଣାନ କୀର୍ତ୍ତନା ଯଶ ପ୍ରଭୁନାଥ ଯାହାଙ୍କୁ ପ୍ରଣାମ କରିବେ, ଯଶ ସ୍ମରଣାଥ ବି କ୍ୱଚିତ ଯାହାଙ୍କୁ କେବଳ ସ୍ମରଣ କରିବା ମଧ୍ୟ କ୍ୱଚିତ ଗୋଟିଏ ଥର, ସ୍ୱାଦ ବି ସଦ୍ୟ ସବନାଏ ପ୍ରାରବ୍ଧ କର୍ମ ନଷ୍ଟ ହୋଇଯାଉଛି। ସ୍ୱାଦ କହିଲେ କୁକୁର ହେଉଛି ଚଣ୍ଡାଳ, କାହିଁକି ସେ ଚଣ୍ଡାଳ କୂଳେ ଜନ୍ମ ହେଇଛି ନା ପୂର୍ବ ଜନ୍ମରେ ସେହିଭଳି ଭାବରେ ପାପ କାର୍ଯ୍ୟ କରିଥିଲେ ଯେଉଁଥିପାଇଁ କି ସେ ଆଜି ଚଣ୍ଡାଳ କୂଳେ ଜନ୍ମ ହେଇଛନ୍ତି, କିନ୍ତୁ ତାଙ୍କର ପ୍ରାରବ୍ଧ କର୍ମ ନଷ୍ଟ ହୋଇଯିବ। ସଦ୍ୟ ସବନାଏ କଳ୍ପତେ, ସଦ୍ୟ ସବନାଏ କଳ୍ପତେ କହିଲେ ସେ ସାଙ୍ଗେ ସାଙ୍ଗେ ସେ ଯଜ୍ଞ କରିବା ପାଇଁ ଯୋଗ୍ୟ ହୋଇଯିବେ। ସବନାୟ କଳ୍ପତେ ଯେଉଁମାନେ ଆମର ଇସ୍କନର ପ୍ରଭୁପାଦ ମହାରାଜଙ୍କ ଧାରା ରହିଛି ସେଥିରେ କୌଣସି ବାଛ ବିଚାର କରାଯାଉନି, ବିଶେଷ ଭାବରେ କୌଣସି ପାଶ୍ଚାତ୍ୟ ଜଗତ ଲୋକମାନେ ସେମାନେ ବହୁତ ପାପୀ ଥିଲେ, ତାଙ୍କୁ ଯେଉଁ ଗ୍ରହଣ କରାଗଲା ବିଶେଷ ଭାବରେ ତାଙ୍କୁ ଯେଉଁ ସନ୍ନ୍ୟାସ ପ୍ରଦାନ କରାଗଲା ସେଇଟାକୁ ନେଇକି ଅନ୍ୟମାନେ ଅନ୍ୟ ବୈଷ୍ଣବମାନେ ମଧ୍ୟ ସ୍ୱର ଉତ୍ତୋଳନ କରୁଛନ୍ତି, ପ୍ରତିବାଦ କରୁଛନ୍ତି, ଏ ସ୍ୱାମୀ ମହାରାଜ ଠିକ୍ କଲେ ନାହିଁ ଏଭଳି ଭାବରେ କହୁଛନ୍ତି, କିନ୍ତୁ ଏ ଶାସ୍ତ୍ର ପ୍ରମାଣ ରହିଛି। ସ୍ୱାଦ ବି ସାଧ୍ୟ ସବନାୟ କଳ୍ପତେ, ପ୍ରାରବ୍ଧ କର୍ମ ନଷ୍ଟ ଭକ୍ତି କରୁଛନ୍ତି, ହରେ କୃଷ୍ଣ 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 ହରେ 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 ରାମ ରାମ ରାମ, ଭକ୍ତିର ଏତେ ଶକ୍ତି ରହିଛି ଚିନ୍ତା କରିପାରିବା ନାହିଁ, ପ୍ରାରବ୍ଧ କର୍ମକୁ ନଷ୍ଟ କରିଦେବ। ଆଉ ମୁଁ ଯେଉଁ ଦେଖୁଛନ୍ତି ଆପଣ କ'ଣ କ'ଣ ସେଇଟା ନାମ ଧେୟ ଶ୍ରବଣାନ କୀର୍ତ୍ତନା ଯତ୍ ପ୍ରଭୁଣାଦ ସ୍ମରଣାଦ ବି ସ୍ୱାଦ ବି ସତ୍ୟ ଶ୍ରବଣାଏ କଳ୍ପତେ କୁତଃ ପୁନସ୍ତେ ଭଗବାନ ଦର୍ଶନାଥ, ଯେଉଁମାନେ ଭଗବାନ ଦର୍ଶନ କରିବେ ତାଙ୍କ କଥା ଆଉ କ'ଣ କହିବା। ଆଜି ମା ଦେବହୂତୀ ଦେଖୁଛନ୍ତି ପୁତ୍ର ଭଗବାନ ଦର୍ଶନ କରୁଛନ୍ତି, ତେଣୁ ସେହି ପ୍ରସଙ୍ଗରେ ଶ୍ଳୋକଟି ସେ କହିଛନ୍ତି, ଇଏ ହେଉଛି ଏ ପ୍ରାରବ୍ଧ କର୍ମକୁ ନଷ୍ଟ କରିଦେବ। ସେହିଭଳି ଭାବରେ ଅପ୍ରାରବ୍ଧ ପାପ ଯେଉଁ ରହିଛି, ପାପର ପାପ କର୍ମ ଫଳ ପ୍ରତିକ୍ରିୟା ସହ କ୍ଲେସ କଷ୍ଟ କାହିଁକି ଜଣେ ପାଉଛି, ଅପ୍ରାରବ୍ଧ ଭବିଷ୍ୟତରେ ପାଇବା ସେଇଟା କ'ଣ, ସେ କେମିତି ନଷ୍ଟ ହେଉଛି ଭକ୍ତିରେ, ତାର ଉଦାହରଣ ହେଉଛି କ'ଣ, ଭାଗବତମ ଏକାଦଶ ସ୍କନ୍ଧ ଚଉଦ ଅଧ୍ୟାୟରେ ଭଗବାନ ଏ ଶ୍ଳୋକଟି କହିଛନ୍ତି ଉଦ୍ଧବଙ୍କୁ, ଉଣେଇଶ ଶ୍ଳୋକରେ, ଯଥା ଅଗ୍ନିଶୁ ସମୁଦାର୍ଚି କରୋତି ଧାଂସିବ ସ୍ମଶାତ ତଥା ମଦ୍ ବିଷୟ ଭକ୍ତି ବୁଦ୍ଧବି ନାହାନ୍ତି କୃଷ୍ଣସ, ଯେମିତି ଆମେ ଅଗ୍ନି ଜାଳୁଛେ ଅଗ୍ନିରେ ସବୁକିଛି ଜାଳେଣୀକୁ ନଷ୍ଟ କରିଦେଉଛି ଧ୍ୱଂସ କରିଦେଉଛି, ସେହିଭଳି ଭାବରେ ଯେଉଁମାନେ ଭଗବାନ ଭକ୍ତି କରୁଛନ୍ତି ତତ୍ ମଦ୍ ବିଷୟ ଭକ୍ତି ଉଦ୍ଧବି ନାହାସି କୃଷ୍ଣସ, ସେହିଭଳି ଭାବରେ ଏଇସବୁ ଯେତେ ପାପ ରହିଛି ସବୁ ନଷ୍ଟ କରିଦେବ, ନାହାସି କୃଷ୍ଣସ କୃଷ୍ଣସ ଖାଲି ପୂର୍ଣ୍ଣ ଭାବରେ, ଆଉ କିଛି ରହିଯିବ ତାହେଲେ ସବୁ ଚାଲିଯିବ ଧ୍ୱଂସ ହେଇଯିବ ସବୁ ପାପ, ଇ ପାପ ଗଲା ପାପ ବୀଜ ଆହୁରି ହେଇନାହିଁ ଅଙ୍କୁରୋଦମ ହେଇନାହିଁ ବୀଜ ସ୍ତରରେ ରହିଛି ସେଇଟା ମଧ୍ୟ ନଷ୍ଟ ହେବ, ତାହାର କେମିତି ନଷ୍ଟ ହେବ ଭକ୍ତି କରିବାର କ'ଣ ପ୍ରମାଣ ରହିଛି, ଭାଗବତ ପ୍ରମାଣ କ'ଣ ରହିଛି ବା ଅନ୍ୟ ଶାସ୍ତ୍ର ପ୍ରମାଣ କ'ଣ ରହିଛି ନା, ସେଇଟା ହେଉଛି ଏ ଷଷ୍ଠ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟ ଶ୍ଳୋକ ସତ୍ୟରେ କହିଛନ୍ତି, ଏଇଟା କହୁଛନ୍ତି କିଏ ଶୁକଦେବ ଗୋସ୍ୱାମୀ, ଯଦିଓ ଗୋସ୍ୱାମୀ କହୁଛନ୍ତି ପରୀକ୍ଷିତ ମହାରାଜ, କିନ୍ତୁ ଏଇଟା ବୋଧେ ମୁଁ ଭାବୁଛି ବିଷ୍ଣୁ ଦୂତମାନେ କହିଛନ୍ତି, ତେସ୍ତାନି ଅଘାନି ପୁୟନ୍ତେ ତପାଦିବି, ଏ ଭଗବାନ ନାମରେ ସବୁକିଛି ନଷ୍ଟ କରିଦେବ, ଅଘ ଯେତେ ପାପ ରହିଛି ସବୁ ନଷ୍ଟ କରିଦେବ, 6:2-17 ଏ ଶ୍ଳୋକଟି କହିଛନ୍ତି, ସେହି ସ୍ଥାନୀୟ ଅଘାନି ଯେତେ ପ୍ରକାର ଅଘ ରହିଛି ସେହି ସେ ଭଗବାନ ନାମରେ ଏତେ ମହାତ୍ମା ରହିଛି, ଏଇଟାକୁ ଅନ୍ୟମାନଙ୍କ କଥା ଛାଡ଼ନ୍ତୁ ଯମରାଜଙ୍କ ଯିଏ ଧର୍ମରାଜ ତାଙ୍କର ଦୂତମାନେ ବୁଝିପାରିଲେ ନାହିଁ କିଭଳି ତାଙ୍କର ପାପ ଧ୍ୱଂସ ହେଲା, ସେ ଚିନ୍ତା କରିପାରିଲେ ନାହିଁ, ସେ କହିଲେ ନା ଏ ପାପୀ ରହିଛି ଅଜାମିଳ, ତେଣୁ ବିଷ୍ଣୁ ଦୂତମାନେ ଏଇଭଳି ଭାବରେ କହିଛନ୍ତି, ସେ କହୁଛନ୍ତି ସେହି ସ୍ଥାନୀୟ ଅଘାନି ପୁୟନ୍ତେ ତପ ଦାନ ବ୍ରତାଧିବି, ବିଭିନ୍ନ ପ୍ରକାର ପାପ କର୍ମର ପ୍ରାୟଶ୍ଚିତ କରିବା ପାଇଁ ବେଦରେ ବିଭିନ୍ନ ପ୍ରକାର ତପସ୍ୟା ବିଭିନ୍ନ ପ୍ରକାର ଦାନ ବ୍ରତ ଆଦି ସବୁ ରହିଛି ବ୍ୟବସ୍ଥା କରାଯାଇଛି, କିନ୍ତୁ ନା ଅଧର୍ମ ହୃଦୟ, କିନ୍ତୁ ଯାହାଙ୍କର ସେ ତାଙ୍କର ହୃଦୟ ଶୁଦ୍ଧ ହେଇପାରିବ ନାହିଁ ଏଇସବୁ ବିଭିନ୍ନ ପ୍ରକାର ପ୍ରାୟଶ୍ଚିତ ମାଧ୍ୟମରେ, ଯେଉଁ ରହିଛି, ଯେଉଁ ରହିଛନ୍ତି ଆମର କ'ଣ ସୁବିଧରାୟ, ସୁବିଧରାୟ ବା ମହାପ୍ରଭୁଙ୍କ ଲୀଳାରେ ଏହିସବୁ ବର୍ଣ୍ଣନା କରାଯାଇଛି। ସୁବିଧରାୟ ସେ ସମୟରେ ସେ ଯେଉଁ ରାଜା ଥିଲେ ହୁସେନ ଶାହା, ସେ ପିଲାଦିନେ ତାଙ୍କ ପାଖରେ ପଢ଼ୁଥିଲେ, ପଢ଼ୁଥିଲା ବେଳେ କ'ଣ ଟିକେ ଅଝଟ କଲେ, ସେଦିନ ତ ଗୋଟେ ବାହାର ପକାଇଥିଲେ ସେ ପିଠିରେ, ସେ ଚିହ୍ନଟି ରହିଯାଇଥିଲା। ତାପରେ ସେ ବଙ୍ଗଳାର ନବାବ ବୋଲେ, ହୁସେନ ଶାହା ବଙ୍ଗଳାର ନବାବ ବୋଲେ। ଏବଂ ସେ ଯେତେବେଳେ ବିବାହ କଲେ ତାଙ୍କ ବେଗମ, ତାଙ୍କ ପତ୍ନୀ, ସେ ଗୋଟେ ଥର ଦେଖିଲେ ତାଙ୍କ ପିଠିରେ ଗୋଟେ ଚିହ୍ନ ରହିଛି, ପଚାରିଲେ କ'ଣ ଏ ଚିହ୍ନ କାହିଁକି ଦେଇଛି ପ୍ରଭୁ ସାର୍, ଯାହାପନା ନା ଏମିତି ସୁବିଧା ପିଲାଦିନେ ତାଙ୍କୁ ବାଡ଼େଇଥିଲେ, ତାକୁ ବର୍ତ୍ତମାନ ତାଙ୍କୁ ପ୍ରାଣ ନେବା, ବର୍ତ୍ତମାନ ତାଙ୍କୁ ଜୀବନ ରହିବେ ନାହିଁ, ତାଙ୍କୁ ହତ୍ୟା କରିବା, ଏଇଭଳି ଭାବରେ କହିଲେ। ସେ ତାଙ୍କର ଗୁରୁ, ତାଙ୍କୁ ଏଇଭଳି ଭାବରେ ଶିକ୍ଷା ଦେଇଥିଲେ, ଯେଉଁଥିପାଇଁ ସେ ଯାହା ଇଏ ହେଲେ ପଞ୍ଜାବ ବଙ୍ଗଳାର ନବାବ ହେଲେ, ସେ କେମିତି ତାଙ୍କ ପ୍ରାଣ ନେବେ। କିନ୍ତୁ ସ୍ତ୍ରୀ ବୁଝୁନାହିଁ, ସିଏ କହୁଛି ଯଦି ତାଙ୍କ ପ୍ରାଣ ନ ନେବ ତାହେଲେ ମୁଁ ପ୍ରାଣ ତ୍ୟାଗ କରିବି। ତେଣୁ ଅନ୍ତିମରେ ଇଏ ହେଲା, ସେ ଯେଉଁ ମୁସଲମାନ ଯେଉଁ ପାତ୍ରରେ ଖାଦ୍ୟ ଗ୍ରହଣ କରନ୍ତି ବା ଯାହା ହଉ, ସେଇଥିରୁ ଗୋଟେ ପାଣି ନେଇକି ତାଙ୍କ ଉପରେ ପକାଇଦେଲେ। ତେଣୁ ସେ ଚିନ୍ତା କଲେ, ମୁଁ ହେଇଗଲି ଅଧର୍ମୀ, ହେଇଗଲି ପାପ ହେଇଗଲା, ଗୋଟେ ଅଧର୍ମୀ ହେଇଗଲି। ତେଣୁ ବିଭିନ୍ନ ପଣ୍ଡିତ ମାନ ସେ ପଚାରିଲେ, ସେ କହିଲେ ତୁମେ ଉତ୍ତପ୍ତ ଘିଅ ପାନ କରିକି ଶରୀର ତ୍ୟାଗ କର, ଇଏ ପ୍ରାୟଶ୍ଚିତ ହେବ। ଏଇଭଳି ଭାବେ କିଏ କେତେ ପ୍ରକାର ପ୍ରାୟଶ୍ଚିତ କହିଲେ। କିନ୍ତୁ ଯେତେବେଳେ ସେ ଆସିଲେ ମହାପ୍ରଭୁଙ୍କ ସହ ଦେଖା ହେଲା, ସୌଭାଗ୍ୟକ୍ରମେ ମହାପ୍ରଭୁଙ୍କ ସହ ଦେଖା ହେଲା। ମହାପ୍ରଭୁ କହିଲେ, ସବୁଠାରୁ ଶ୍ରେଷ୍ଠ ପ୍ରାୟଶ୍ଚିତ ହେଉଛି ଭଗବାନ ନାମ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ତେଣୁ ଏ ବିଭିନ୍ନ ପ୍ରକାର ବେଦରେ ଯେଉଁ ବିଭିନ୍ନ ପ୍ରକାର ପ୍ରାୟଶ୍ଚିତ ରହିଛି, ସେ ହୃଦୟକୁ ଏଭଳି ଭାବରେ ଶୁଦ୍ଧ କରିବ ନାହିଁ ଯେଭଳି ଭାବରେ ତଦପି ସଂଘ୍ରୀ ସେବୟା, ଭଗବାନଙ୍କ ପାଦ ପଦ୍ମ ସେବାରେ ଯେଭଳି ଭାବରେ ଜଣେ ପୂର୍ଣ୍ଣ ଭାବରେ ପ୍ରାୟଶ୍ଚିତ ପାଇପାରିବ, ଅନ୍ୟ କୌଣସି ଉପାୟ ନାହିଁ। ଏଇଟା ହେଉଛି ବୀଜ, ବୀଜ ହରଣ କରିବେ ପାପ, ଭକ୍ତିର ଏଭଳି ଭାବରେ ଶକ୍ତି ରହିଛି ବୀଜ ହରତ୍ଵମ। ଏବଂ ଅବିଦ୍ୟା କେମିତି ହରଣ କରିବେ, ଯେଉଁ ଅବିଦ୍ୟା କହିଲେ କାହିଁକି ପାଞ୍ଚ ପ୍ରକାର ଅବିଦ୍ୟା ରହିଛି ଭୌତିକ ଜଗତରେ। ବ୍ରହ୍ମା ଯେତେବେଳେ ଭୌତିକ ଜଗତ ସୃଷ୍ଟି କରୁଛନ୍ତି, ତୃତୀୟ ସ୍କନ୍ଧରେ ବର୍ଣ୍ଣନା କରାଯାଇ ପାଞ୍ଚ ପ୍ରକାର ଅବିଦ୍ୟା, ସମସ୍ତେ ଅବିଦ୍ୟାଗ୍ରସ୍ତ ହୋଇ ରହିଛନ୍ତି, ଜଡ଼ ବିଦ୍ୟା ଯତ ମାୟାର ବହିବ, ଏସବୁ ଅବିଦ୍ୟା ସବୁ। ଏ ଅବିଦ୍ୟାରୁ କେମିତି ଜଣେ ମୁକ୍ତ ହୋଇପାରିବ, ଏଇଟାକୁ ସନତ କୁମାର କହିଛନ୍ତି ଭାଗବତମ ଚତୁର୍ଥ ସ୍କନ୍ଧ 22 ଅଧ୍ୟାୟ ଶ୍ଳୋକ 37ରେ କହିଛନ୍ତି ସନତ କୁମାର ଚାରି କୁମାର। ସେ କହୁଛନ୍ତି, ଏ ଶ୍ଳୋକଟି କହିଛନ୍ତି, ଯଦ ପାଦ ପଙ୍କଜ ପଳାଶ ପଳାଶ ବିଳାସ ଭକ୍ତିଆ କର୍ମାଶୟ ଗତି ଉଦ୍ଗନ୍ତି ଅନ୍ନ ତଦ୍ବର୍ଣ୍ଣ ରିକ୍ତ ମତ ୟୋ ଯତେ ବିରୁଦ୍ଧ ଶ୍ରୋତା ଗଣସ୍ତମରଣଂ ଭଜ ବାସୁଦେବ। ଯଦ ପାଦ ପଙ୍କଜ ରଜ କ'ଣ ଯଦ ପାଦ ପଙ୍କଜ ଫଳାସ ବିଳାସ ଭକ୍ତିଆ, ଭଗବାନ ପାଦ ପଦ୍ମରେ ଅନେକ ପ୍ରକାର ସବୁ ରହିଛି, ହଁ କିଛି ସୌନ୍ଦର୍ଯ୍ୟ ରହିଛି, ସେଥିରେ ଯେଉଁମାନେ ବିଳାସ ପ୍ରାପ୍ତ ହେଉଛନ୍ତି, ଆନନ୍ଦିତ ହେଉଛନ୍ତି, ପଳାସ ବିଳାସ ଭକ୍ତା କର୍ମାଶୟ ଗତି ପ୍ରତିଦିନ ବହୁତ ଗତି ସନ୍ତ। ଏ ଯେଉଁ କର୍ମବନ୍ଧନ ରହିଛି, ସେ କର୍ମବନ୍ଧନକୁ ଛେଦ କରିବା ବହୁତ କଷ୍ଟ, କିନ୍ତୁ କେବଳ ଭଗବାନ ପାଦ ପଦ୍ମର ଧ୍ୟାନରେ ସେ କର୍ମବନ୍ଧନ ଧ୍ୱଂସ ହୋଇଯାଉଛି। କିନ୍ତୁ ତଦ୍ବନ୍ଧ ରିକ୍ତ ମତୟ, ଯେଉଁମାନେ ରିକ୍ତ ମତୟ, ଯେଉଁମାନେ ଭଗବାନଙ୍କର ରୂପକୁ ଆରାଧନା କରୁନାହାନ୍ତି, ବ୍ରହ୍ମଚିନ୍ତନ କରୁଛନ୍ତି, ସେମାନେ କର୍ମଗ୍ରନ୍ଥି ରୂପକ ଯେଉଁ ବୃକ୍ଷର ଛେଦ ମୂଳକୁ କ'ଣ ଛେଦନ କରିବେ, ଗୋଟେ ପତ୍ର ମଧ୍ୟ ଛେଦନ କରିପାରୁନାହାନ୍ତି। ତଦ୍ବନ୍ଧ ରିକ୍ତ ମତୟ ଯେତେ ବିରୁଦ୍ଧ ଶ୍ରୋତା ଗଣସ୍ତମରଣ ଭଜ ବାସୁଦେବ, ଯେଭଳି ସ୍ରୋତ ଆସୁଛି ନଦୀରେ ବା ସମୁଦ୍ରରେ, ଯେଉଁ ବିଶେଷ ଭାବରେ ନଦୀର ସ୍ରୋତ କଥା ପ୍ରଭୁପାଦ ମହାରାଜ କହିଛନ୍ତି, ନଦୀରେ ଯେମିତି ସୁଆ ଆସୁଛି, ଗୋଟେ ପରେ ଗୋଟେ ଢେଉ ଆସୁଛି, ତାକୁ ବନ୍ଦ କରିହେବ ନାହିଁ। କିନ୍ତୁ ଏ ଭକ୍ତି ଆଚରଣ କଲେ କେମିତି ଜଣେ ବନ୍ଦ କରିପାରୁଛି ନା, ପ୍ରଭୁପାଦ ମହାରାଜ ଗୋଟେ ସୁନ୍ଦର ଉଦାହରଣ ଦେଇଛନ୍ତି। କ'ଣ ସେ ଉଦାହରଣ ନା, ଜୁଆରିଆ ନଈ, ଜୁଆରିଆ ନଈ ଯେଉଁ ରହିଛି, ନଈ ଯେତେବେଳେ ଆସିକରି ପଡ଼ିଯାଉଛି ସମୁଦ୍ରରେ, ତା ସମୁଦ୍ରରେ ପଡ଼ିଗଲା ବେଳକୁ ସେତେବେଳେ ସମୁଦ୍ରରେ ଯେତେବେଳେ ଜୁଆର ଆସୁଛି, ସେତେବେଳେ ନଈରେ ସେ ବଢ଼ି ଆସିଯାଉଛି, ଜୁଆର ଆସିଯାଉଛି, ଏବଂ ସେ ଯେଉଁ ଜୁଆର ଆସୁଛି ସେଇଟା ନଦୀର ଢେଉ ନୁହଁ, ସେଇଟା ସମୁଦ୍ରର ଢେଉ। ସେଇଭଳି ଭାବରେ ଭକ୍ତମାନେ ଭଗବାନଙ୍କ ଲୀଳାରେ ଏଭଳି ଭାବରେ ତଲ୍ଲୀନ ହୋଇକି ରହିଛନ୍ତି, ତାଙ୍କର ଆଉ ନିଜର କାମ କ୍ରୋଧ ଲୋଭ ଏସବୁ ଆସିବ ନାହିଁ। କେମିତି ଭଗବାନଙ୍କୁ ସନ୍ତୁଷ୍ଟ କରିବେ, କେମିତି କ'ଣ କରିବେ, ଏଭଳି ଭାବରେ ସେବକ ସେଭଳି ଭାବରେ ଏଭଳି ଭାବରେ ତାଙ୍କର ଚାଲିଛି ପ୍ଲାନ୍ ପ୍ରୋଜେକ୍ଟ ସବୁ ଚାଲିଛି ଭଗବାନଙ୍କୁ ସନ୍ତୋଷ ବିଧାନ କରିବା ପାଇଁ। ମନୁଷ୍ୟ ଜୀବନ ସେଇଥିରେ ସାର୍ଥକ। ତେଣୁ ଇଏ ଯେଉଁ ରହିଛି ପାପକୁ ଧ୍ୱଂସ କରିଦେଉଛି, ଚୂର୍ଣ୍ଣୀଭୂତ କରିଦେଉଛି। ଇଏ ହେଉଛି ଗୋଟିଏ ଫଳ, ଆହୁରି ପାଞ୍ଚଟି ଫଳ ରହିଛି, କିନ୍ତୁ ଆମର ସମୟ ନାହିଁ ଏତେ ଆଲୋଚନା କରିବା ପାଇଁ। ଏ ପାପ କଥା ଆସିଗଲା, ଏଇଟା କହିଲେ ପୁଣି କେତେବେଳେ କହିବା, ଇଏ ଅନନ୍ତ କଥା ରହି ଶେଷ ହେବ ନାହିଁ। ଯାହା ହଉ, ଇଏ ରହୁଛି ଏଇଭଳି ଭାବରେ ଆମେ ପରମ୍ପରାରେ ଆସେ ଗୋଟେ ଉନ୍ନତ ପରମ୍ପରା। କେବଳ ଆମେ ପ୍ରଭୁପାଦଙ୍କର ଯେଉଁ ନିୟମ ରହିଛି ବା ଗୁରୁଦେବଙ୍କର ଯେଉଁ ନିୟମ ରହିଛି ସେଇ ଯେଉଁ ପାଳନ କରିକି ଆମେ ଯଦି ରହିଯିବା ବଞ୍ଚିଯିବା, ତାହେଲେ ଆମେ ସେଇ ମୁକ୍ତି ପାଇବା ପାଇଁ ଯୋଗ୍ୟ ହେଇଯିବା, ହକଦାର ହେଇଯିବା। ଏଭଳି ଭାବେ ପ୍ରଭୁପାଦ ମହାରାଜ ବ୍ୟବସ୍ଥା କରିଛନ୍ତି। ସେ ନୌକା ଚାଲିଛି, ସେ ନୌକା ବୁଡ଼ିବ ନାହିଁ, କେବଳ ଆମେ ସେ ନୌକାରେ ତିଷ୍ଠିକି ରହିବାର ଅଛି। ତାହା ଯଦି ଡେଇଁ ପଡ଼ିବା ତାହେଲେ ଆମେ ଆଉ ଉଦ୍ଧାର ପାଇପାରିବା ନାହିଁ। ଆମର ଶ୍ରୀଶ୍ରୀମନ୍ତ ଗୌରବନ୍ଧୁ ସ୍ୱାମୀ ମହାରାଜ ଏ କଥାଟି କହନ୍ତି, ଯେଉଁ ଗୁରୁଦେବ ଗ୍ୟାରନ୍ ଗ୍ୟାରନ୍ ସ୍ପିରିଚୁଆଲ୍ ବ୍ଲଡ୍ ଖର୍ଚ୍ଚ କରନ୍ତି ଗୋଟେ ଶିଷ୍ୟକୁ ଉଦ୍ଧାର କରିବା ପାଇଁ। ଗୋଟେ ଶିଷ୍ୟକୁ ଭୌତିକ ସାଗରରୁ ଉଦ୍ଧାର କରିବା ଏତେ ସହଜ ଜିନିଷ ନୁହଁ, କିନ୍ତୁ ତାଙ୍କୁ ଉଦ୍ଧାର କରିବା ପାଇଁ ଗୁରୁଦେବ ବହୁତ ପ୍ରକାର ଗ୍ୟାରନ୍ ଗ୍ୟାରନ୍ ବ୍ଲଡ୍ ସ୍ପିରିଚୁଆଲ୍ ବ୍ଲଡ୍ ଖର୍ଚ୍ଚ କରନ୍ତି। ପ୍ରଭୁପାଦ ମହାରାଜ ମଧ୍ୟ ସେ କଥା କହିଛନ୍ତି, ତେଣୁ ସେ ଗୋଟେ ଉଦାହରଣ ଦେଉଛନ୍ତି ଯେ ଆମେ କୁଏରେ ପଡ଼ିଯାଏ ଭବସାଗର ବା ଭବ କୁପେରେ ପଡ଼ିଯାଇଛେ, ଉଦ୍ଧାର ପାଇପାରୁନାହିଁ, କିନ୍ତୁ ଗୁରୁଦେବ ଜାଣନ୍ତି ଆମେ କୁପେରେ ପଡ଼ିଛେ, ତେଣୁ ଆମକୁ ଉଦ୍ଧାର କରିବା ପାଇଁ ସେ ଗୋଟେ ଡୋର ପକାନ୍ତି, ଯେଉଁ ଡୋରର ଗୋଟେ ପ୍ରଣୟ ରସନେହା ଧୂତାଗ୍ରୀ ପଦ୍ମ, ଯେଉଁ ଗୋଟେ ଡୋରର ଗୋଟେ ପାଦ ରହିଛି ଭଗବାନ ପାଦ ପଦ୍ମ ଲାଗିକି ରହିଛି, ଆଉ ଗୋଟେ ଡୋର ସେ ଆଣିକି ଆସିଛନ୍ତି ଏବଂ ଆମ ପାଖକୁ ପଠାଉଛନ୍ତି। ଆମେ ଆମେ ଖାଲି ଧରିକି ରହିବା, ସେଇଟାକୁ ଧରିକି ସିଏ ଉଦ୍ଧାର କରିବେ, ଟାଣିକି ନେଇଯିବୁ ଉଦ୍ଧାର କରିବେ, କିନ୍ତୁ ଆମେ ଯାଉଥିବା ଧରିବା ଧରିକି କିଛି ବାଟ ଯାଉଥିବା ତାକୁ ଚିନ୍ତା କରିବା ନା ଆମେ ଉଦ୍ଧାର ପାଇପାରିବା ନାହିଁ କହିକି ଛାଡ଼ିଦେବା, ପୁଣି ପଡ଼ିଗଲେ ତଳେ ପଡ଼ିଯିବା। ସେଇଭଳି ଭାବର ଅବସ୍ଥା, ଆମେ ଯଦିଓ ଇସ୍କନରେ ଆସେ ଇସ୍କନ ଦୀକ୍ଷା ଗ୍ରହଣ କରୁଛେ ସବୁ କରୁଛେ, କିନ୍ତୁ ଆମେ ନିୟମ ପାଳନ କରୁନାହିଁ, ନିୟମ ପାଳନ କରୁନାହିଁ ମାନେ ରହିଛି ସକାଳୁ ଉଠିବା, ମଙ୍ଗଳ ଆଳତୀ ଆଟେଣ୍ଡ କରିବା, ଦର୍ଶନ ଆଳତୀ ଆଟେଣ୍ଡ କରିବା, ଭାଗବତ ଆଟେଣ୍ଡ କରିବା, ଏଇସବୁ ରହିଛି ଆମ ପାଇଁ, ଆମର କ'ଣ ଆଉ କାର୍ଯ୍ୟ କ'ଣ ଆମର? ଯେଉଁମାନେ ଭଗବାନଙ୍କର ସେବାରେ ନିଯୁକ୍ତ ରହିଛନ୍ତି ସେମାନେ ସବୁ ଅନ୍ୟ କୌଣସି କାର୍ଯ୍ୟ ତାଙ୍କର ନାହିଁ, ଏକମାତ୍ର କାର୍ଯ୍ୟ ହେଉଛି ଭଗବାନ ସେବା କରିବା। ତେଣୁ ପ୍ରଭୁପାଦ ମହାରାଜ ବ୍ୟବସ୍ଥା କରିଛନ୍ତି ଏସବୁ ଆମେ ଗ୍ରହଣ କରିବା, ଗ୍ରହଣ କଲେ ଆମେ ଦେଖିବା କେତେବେଳେ ଆମେ ଭବସାଗର ପାର ହେଇଗଲେ ଆମେ ଜାଣିପାରିବା ନାହିଁ, ଭବସାଗର ପାର ହେଇ ଭବସାଗର ଗୋଟେ ହେଇଯିବ କ'ଣ ହେଇଯିବ ନା ଏ ଯେଉଁ ବାଛୁରୀର ଖୁରାର ଗାଡ଼ ଯେଉଁ ସେଇଭଳି ଭାବ ଏଇ ଶ୍ଳୋକଟି ରହିଛନ୍ତି, ସମାଶ୍ରିତା ଯେ ପଦପଲ୍ଲଭ ପ୍ଲବମ ମହତ୍ ପଦଂ ପୁଣ୍ୟ ସୁମୁରାରେ ଭବାମ ବୁଧିର ବତ୍ସ ପଦଂ ପରଂ ପଦଂ 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 ଯଦ୍ ବିପଦାମ୍ ନ ତେଷା। ଦଶମ ସ୍କନ୍ଧ ଚଉଦ ଅଧ୍ୟାୟ ଅଠାବନ ଶ୍ଳୋକରେ ସୁଖଦେବ ଗୋସ୍ୱାମୀ କହୁଛନ୍ତି, ଏଇଟା ବ୍ରହ୍ମାଙ୍କର ଶ୍ଳୋକ, ଏଇଟା ବ୍ରହ୍ମାଙ୍କର ସ୍ତୁତି। କେବଳ ଆମେ ଭଗବାନ ପାଦ ପଦ୍ମର ଆଶ୍ରୟ ନେବା, ସମାଶ୍ରିତା ଯେ ପଦପଲ୍ଲବ ପ୍ଲବମ ଭଗବାନ ପାଦ ପଦ୍ମ ଗୋଟେ ନୌକା ଭଳି, ମହତ୍ ପଦଂ ଏଇଟାକୁ ସବୁ ମହତ୍ ବ୍ୟକ୍ତିମାନେ ସେ ପାଦରେ ଆଶ୍ରୟ ନେଇଛନ୍ତି, ପୁଣ୍ୟ ଯଶୁ ମୁରାରେ ସେ ଭଗବାନ ମୁରାରୀ ମୁରାରେ ମୁରଙ୍କର ଶତ୍ରୁ ଯିଏ ସେଇ ସେ ସବୁ ପୁଣ୍ୟ ରହିଛି ଯଶ ରହିଛି, ତେଣୁ ସେମାନେ ଯେଉଁମାନେ ଏଇ ଭଗବାନ ପାଦ ପଦ୍ମର ଆଶ୍ରୟ ନେଇଛନ୍ତି ତାଙ୍କ ପାଇଁ ଭବସାଗର ଗୋଟେ ହେଇଯିବ, ବତ୍ସପଦ ହେଇଯିବ, ଗୋଟେ ଛୋଟିଆ ବାଛୁରୀର ଖୁରାରେ ଯେଉଁଭଳି ଭାବରେ ଗାତରେ ପାଣି ଜଳ ରହିଥିବ ସେଇଭଳି ଭାବରେ ହେଇଯିବ। ପଦଙ୍ଗ ପଦଙ୍ଗ ଯଦ୍ ବିପଦାନ ନ ତେସା, ଆମେ ଯଦି ସେଇ ଆଶ୍ରୟ ନ ନେବା ତାହେଲେ ପ୍ରତିପଦରେ ବିପଦ ରହିଛି, ପଦଙ୍ଗ ପଦଙ୍ଗ ଯଦ୍ ବିପଦା ନ ତେସା। କିନ୍ତୁ ଯେଉଁମାନେ ଭଗବାନ ପାଦ ପଦ୍ମରେ ଏଇ ଗୁରୁ ମା ଗୁରୁ ସେଇ ପାଦ ପଦ୍ମକୁ ବ୍ୟବସ୍ଥା କରୁଛନ୍ତି ନୌକା, ସେ ନୌକା ଦେଇଛନ୍ତି, ଆମେ ସେ ନୌକାରେ ରହିବା କେବଳ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ, ତେଣୁ ଆମେ ଏଇଭଳି ଭାବରେ ପାର ହେଇଯିବା, ପାପରେ ଆସିକୁ ଚୂର୍ଣ୍ଣୀଭୂତ କରି ଯେଉଁଭଳି ଭାବରେ ବାଣ କରୁଥିଲେ ପାପରେ ପର୍ବତକୁ ଚୂର୍ଣ୍ଣୀଭୂତ କରିଦେଉଥିଲେ, ସେ ଏତେ ଶକ୍ତି ଥିଲା, ଏ ବାହୁରେ ଏତେ ଶକ୍ତି ଥିଲା, ପାପକୁ ଚୂର୍ଣ୍ଣ କରିପାରିଲେ ନାହିଁ, ସେ ପାପ ଗୋଟେ କରିଦେଲେ, ଶିବଜୀଙ୍କୁ ଅସନ୍ତୁଷ୍ଟ କରିଦେଲେ, ତେଣୁ ସେ କ୍ରୋଧ ହେଇଗଲେ। ତେଣୁ ଏଭଳି ଭାବରେ ଯେଉଁ ପାଞ୍ଚରୁ ସାତ ଏଇ ତିନୋଟି ଶ୍ଳୋକରେ ଯେଉଁ କଥା କହିଲେ, ଏଇଟା ଶୁଣିକିରି ଶିବଜୀ ଭଗବାନ ସେ ତାଶ୍ରୁତା ଭଗବାନ କ୍ରୋଧ, ତାଙ୍କ କ୍ରୋଧ ଆସିଲା, ଶିବଜୀଙ୍କ କ୍ରୋଧ ଆସିଲା। ତେଣୁ ଆଚାର୍ଯ୍ୟମାନେ କହୁଛନ୍ତି, ମୁଁ ଏ କଥାଟି କହିବା ଭୁଲିଗଲି, ଏ ଯେଉଁ ମହାପ୍ରଭୁ ସେ ଲୀଳାଟି ମହାପ୍ରଭୁ କ'ଣ ଚିନ୍ତା କରୁଥିଲେ, ରୂପ ଗୋସ୍ୱାମୀ ସେଇଟା ଲେଖିକିରି ତାଳପତ୍ର ଲେଖିଦେଇଥିଲେ, ଏ ଲୀଳା ଚୈତନ୍ୟ ଚରିତାମୃତ ବର୍ଣ୍ଣନା କରାଯାଇଛି। ତେଣୁ ଶିବଜୀଙ୍କର ମନରେ କ'ଣ ଚିନ୍ତା ରହିଛି ଆଚାର୍ଯ୍ୟମାନେ ସେଇଟା କହିଛନ୍ତି, କ'ଣ ପାଇଁ ସେ କ୍ରୋଧ କରୁଥିଲେ, ତାଙ୍କର କ୍ରୋଧ ଯେଉଁ ଆସିଲା ସେ ଚିନ୍ତା କରୁଥିଲେ ମୁଁ ତାକୁ ଯୁଦ୍ଧ କରି ତାକୁ ହତ୍ୟା କରିବି, ଶିବଜୀଙ୍କ ସହ ଦେଖିପାରିବେ ନା କ'ଣ? ଶିବ ଭଗବାନ ସିଏ ସବୁକିଛି ଶକ୍ତି ତାଙ୍କ ପାଖରେ ରହିଛି, ତେଣୁ କିନ୍ତୁ ସେ କ୍ରୋଧକୁ ନିବାରଣ ମାନେ କଣ୍ଟ୍ରୋଲ କଲେ। ତତ୍ସୁତା ଭଗବାନ କ୍ରୋଧ କେତୁ ସ୍ତେ ଭଜ୍ୟତେ ଯଦା, ତେଣୁ ଏଇଭଳି ଭାବେ କହିଲେ କହିଲେ ଆରେ ମୂର୍ଖ, ତୋ ଦର୍ପମ ଭାବେ ଭାବେ ମୂଢ଼, ତାକୁ ସମ୍ବୋଧନ କଲେ ଆରେ ମୂର୍ଖ ମୂଢ଼, ଏଭଳି ଭାବେ କରିବା କଥା ନୁହଁ, ସେ କଲା ମୂର୍ଖ, ଶିବଜୀଙ୍କର ଆଶ୍ରୟ ନେଇକରି ଏଇଭଳି ଭାବରେ ମୂଢ଼ ଭାବରେ କାର୍ଯ୍ୟ କଲା ମୂର୍ଖ। ତେଣୁ କହୁଛନ୍ତି ଆରେ ମୂର୍ଖ, ତୁ ତୋ ଦର୍ପଘ୍ନମ ତୁ ଯେଉଁ ଦର୍ପ ରହିଛି, ତୋ ଯେଉଁ ଗର୍ବ ରହିଛି ସେଇଟା ନଷ୍ଟ ହେବ, ଭାଙ୍ଗିଯିବ ତୋ ଦର୍ପ, ତୋ ଦର୍ପଘ୍ନମ ଭାବେନ, ଏଇଟା ହେବ କିଭଳି ଭାବରେ ନା ସଂଯୁଗଂ ମତ ସମେନତେ କେତୁ ସ୍ତେ ଭଜ୍ୟତେ ଯଦା, ତାହାର ଯେଉଁ ରଥରେ ସେ ରଥରେ ଆରୋହଣ କରିକି ସବୁ ଯୁଦ୍ଧ କରିବ ବା ଯାହା କରିବ, ସେ ରଥରେ ଯେଉଁ ପତାକା ଲାଗିଛି କେତୁ କେତୁ ପତାକା ପତାକା ରହିଛି କିଭଳି ଭାବରେ ନା ଇଏ ହେଉଛି ମୟୂର, ମୟୂର ରହିଛି, ମୟୂର ହେଉଛି ଆଙ୍କର ଶିବଜୀଙ୍କର ପୁତ୍ର କାର୍ତ୍ତିକଙ୍କର ବାହନ ମୟୂର, ତେଣୁ ଶିବଜୀଙ୍କର ଇଏ କରୁଛି ତାଙ୍କ ପୁତ୍ରଙ୍କର ମଧ୍ୟ କାର୍ତ୍ତିକ ମଧ୍ୟ ସେଇଠି ରହିଛନ୍ତି, ଶିବଜୀ ରହିଛନ୍ତି କାର୍ତ୍ତିକ ମଧ୍ୟ ରହିଛନ୍ତି, କାର୍ତ୍ତିକ ହେଉଛନ୍ତି ଭଗବାନ ଜଣେ ବିଭୂତି, ଭଗବତ ଗୀତାରେ ଭଗବାନ କହିଲେ ଦଶମ ଅଧ୍ୟାୟରେ ସେନାନୀ ନାମ ଅହମ୍ ସ୍କନ୍ଧ, ସୈନ୍ୟମାନଙ୍କ ଭିତରେ ମୁଁ ହେଉଛି ସେନାପତି ସ୍କନ୍ଧ କାର୍ତ୍ତିକେୟ, ଏହା ବିଷୟରେ ବହୁତ ଲୀଳା ରହିଛି, ଏ କଥା ପାର୍ବତୀ ଯେତେବେଳେ ବି ଶିବଜୀଙ୍କର ଆରାଧନା କରୁଥିଲେ ସେସବୁ କଥା ବହୁତ କଥା ରହିଛି, କିନ୍ତୁ ସମୟ ନାହିଁ ଆମେ କହିବା ପାଇଁ, କିନ୍ତୁ ଯାହା ହଉ କାର୍ତ୍ତିକ ଯେଉଁ ଆସିଲେ ସିଏ ସେନା ଦେବତାମାନଙ୍କୁ ସିଏ ହେଉଛନ୍ତି ସେନାପତି, ଯୁଦ୍ଧରେ ସେନାପତି ସିଏ, ତେଣୁ ଶିବଜୀ ଯେଉଁ ଯୁଦ୍ଧ କରିବେ ଏଇସବୁ କାର୍ତ୍ତିକ ମଧ୍ୟ ରହିବେ ସେଠି ସେନାପତି, ସେଇଥିପାଇଁ ଇଏ ତାଙ୍କର ଯେଉଁ ପତାକା ରଖିଛନ୍ତି ବା ଉପରେ ଯେଉଁ ଧ୍ୱଜା ରଖିଛନ୍ତି ସେ ଧ୍ୱଜାରେ ଚିହ୍ନ ରହୁଛି ମୟୂର ଚିହ୍ନ, ଆ ପର ଶୋକର ବର୍ଣ୍ଣନା କରାଯିବ ସେଇଟା ମୟୂର ଚିହ୍ନ, ସେଇଟା ଯେତେବେଳେ କେତୁ ସ୍ତେ ଭଜ୍ୟତେ ଯଦା, ଏଇଟାକୁ କେତୁ ବୋଲି କୁହାଯାଉଛି, ଧ୍ୱଜାକୁ କେତୁ ବୋଲି କୁହାଯାଉଛି, ତେଣୁ ଇଏ ତୁମର ଧ୍ୱଜା ଭାଙ୍ଗିଯିବ, ଧ୍ୱଜା ଭାଙ୍ଗିଯିବ। ଏ ମହାଭାରତରେ ମଧ୍ୟ ସେ କଥା ବର୍ଣ୍ଣନା କରାଯାଉଛି ଯେ ପାଣ୍ଡବ ପକ୍ଷରେ ଯେତେବେଳେ ଶଙ୍ଖନାଦ କରାଯାଉଥିଲା, ସେ ଶଙ୍ଖନାଦ ଯେଉଁ କରାଯାଉଥିଲା ସେଥିମଧ୍ୟ ଶଙ୍ଖନାଦ ସମୟରେ ତାଙ୍କର ଯେଉଁ ରଥ ରହିଛି ବିଜୟ ରଥ, ଅର୍ଜୁନଙ୍କର ଯେଉଁ ବିଜୟ ରଥ ରହିଛି ସେ ରଥରେ ଅଗ୍ନି ଦେଇଥିଲେ, ସେ ରଥକୁ ବିଜୟ ରଥରେ ଯେଉଁ ଧ୍ୱଜା ଲାଗିଥିଲା ସେଥିରେ ରହିଥିଲେ ହନୁମାନଜୀ ରହିଥିଲେ, ହନୁମାନଜୀ ରହିଥିଲେ। ଏ ମହାଭାରତରେ ବହୁତ ବଡ଼ ପ୍ରସଙ୍ଗ ରହିଛି। ଯାହା ହଉ ଇଏ ଯେଉଁ ଶଙ୍ଖନାଦ କରୁଥିଲେ ତଥା ଶ୍ୱେତୈ ହେଯୁକ୍ତୈ ମହତି ଚନ୍ଦନେ ସ୍ଥିତ ମାଧବ ପାଣ୍ଡବ ସୈବ ଦିବ୍ୟ ସଖ ପ୍ରଦତ୍ମତୁ, ମାଧବ ପାଣ୍ଡବ ଭଗବାନ ମାଧବ, ଏଠି ଏଠି ସମର ଅର୍ଥ ଶବ୍ଦ ହେଉଛି ସେଇଟା ମାଧବ ମତ୍ସମେନ, ଏଠି ମାଧବ କଥା କୁହାଯାଉଛି ମତ୍ସମେନ, ମାଧବ ପାଣ୍ଡବ କହିଲେ ଅର୍ଜୁନ ଯେଉଁ ଶଙ୍ଖନାଦ କରୁଥିଲେ, ପାଞ୍ଚ ଜନ୍ୟ ଋଷି କେଶ ଦେବଦତ୍ତଂ ଧନଞ୍ଜୟ ପୌଣ୍ଡ୍ରଂ ଦଧ୍ମ ମହାଶଙ୍ଖ ଭୀମକର୍ମା ବୃକଧର, ଏମାନେ ସବୁ ଯେଉଁ ଶଙ୍ଖନାଦ କରୁଥିଲେ ଏ ଯେଉଁ ଦିବ୍ୟ ଶଙ୍ଖ, ଏବଂ ଏ ଦିବ୍ୟ ଶଙ୍ଖ ସହିତ ଏଇଟା କୁହାଯାଇ ନାହିଁ କିନ୍ତୁ ଅର୍ଜୁନ ଏ ହନୁମାନ ମଧ୍ୟ ସେ ଭୀଷଣ ହୁଙ୍କାର କରିଥିଲେ, ହନୁମାନ ଭୀଷଣ ହୁଙ୍କାର କରୁଥିଲେ, ସାହାଯ୍ୟ କରିଥିଲେ ପାଣ୍ଡବମାନଙ୍କୁ, ଏଇସବୁ ପାଣ୍ଡବମାନଙ୍କ ବିଜୟର ସୂଚନା ଦେଉଥିଲା ପ୍ରଦାନ କରୁଥିଲା ଶ୍ରୀ ଶ୍ରୀ ସୀତାରାମ ରଖ ହନୁମାନ ଯେଉଁ କି ଯାଏ, ତେଣୁ ଏ ଯେଉଁ ଏଇ ଯେଉଁ ଶବ୍ଦ ଇଏ କ'ଣ କ'ଣ ଯେଉଁ ହୃଦୟାନି ବେଦାରେ ତାଙ୍କର କୌରମାନଙ୍କର ହୃଦୟକୁ ବିଧାରଣ କରିଦେଲା ଏଭଳି ରହିଛି। ଅଥବା ବ୍ୟବସ୍ଥିତାନ ଦୁଷ୍ଟ ଧାତର ଆସନ କପିଧ୍ୱଜ, କପିଧ୍ୱଜ କଥା କୁହାଯାଇଛି, କପି ହନୁମାନ ରହିଛନ୍ତି କପିଧ୍ୱଜ, ତେଣୁ ସିଏ ମଧ୍ୟ ସାହାଯ୍ୟ କରୁଥିଲେ ପାଣ୍ଡବମାନଙ୍କୁ କେବଳ ହୁଙ୍କାର ମାଧ୍ୟମରେ, କେବଳ ଜଣେ ହୁଙ୍କାର କଲେ ଜଣେ ଛାନିଆ ହେଇକି ମୂର୍ଛା ହେଇକି ହାର୍ଟ ଫେଲ୍ ହେଇଯିବ ଏଭଳି ରହିଛି। ଆଉ ସମୟ ହେଇଗଲାଣି କହିପାରିବାନି ଏତେ କଥା, ଯାହା ହଉ ଏଇ ରହିଛି କେତୁ ସ୍ତେ ଭଜ୍ୟତେ ଯଦା, ତୁମର ଯେତେବେଳେ ତୁମର ରଥର ଯେତେବେଳେ କେତୁ ଭାଙ୍ଗିଯିବ ଧ୍ୱଜା ଭାଙ୍ଗିଯିବ ସେତେବେଳେ ଜାଣିବ ତୁମର ଦର୍ପ ମଧ୍ୟ ଭଙ୍ଗ ହେବ, ତୋ ଦର୍ପଘ୍ନଂ ଭାବେନ ମୂଢ଼, ଆରେ ମୂର୍ଖ ତୋର ଦର୍ପ ମଧ୍ୟ ଭଙ୍ଗ ହେବ ସେଇ ସମୟରେ, ସଂଯୁଗଂ ମତ୍ ସମେନତେ, ଯେତେବେଳେ ତୁମେ ମୋ ସହିତ ଯୁକ୍ତ ହେଇଯିବ ମତ୍ ସମେନ, ତୁମେ ତାଙ୍କର ସହିତ ଯୁକ୍ତ ହେବ, ସଂଯୁଗମ ଯୁକ୍ତ ହେବ ସମ୍ୟକ ରୂପରେ ଯୁକ୍ତ ହେବ କିଭଳି ମହତ୍ ସମୟ ନ ମହତ୍ ସମୟ ନ କହିଲେ ଶିବଜୀଙ୍କର ସମ ଭଗବାନ କୃଷ୍ଣ ଯଦିଓ ଶିବଜୀଙ୍କ ସମ ନୁହନ୍ତି ତା'ର ବିଭିନ୍ନ ପ୍ରକାର ଅର୍ଥ ରହିଛି ତେଣୁ ଇଏ ଆର ଅର୍ଥ ନୁହଁ ଯେ କୃଷ୍ଣଙ୍କ ସହିତ ଯୁଦ୍ଧ କରିବେ ସେ ଜାଣିନଥିଲେ ସିଏ କିନ୍ତୁ ଭୟ ଶୁଣିକି ବହୁତ ଖୁସି ହେଲେ ଆ ପରସ୍ପର ବର୍ଣ୍ଣନା କରାଯିବ ଆମେ ଆସନ୍ତାକାଲି କହିବା ତେଣୁ ସେ ଶୁଣିକି ବହୁତ ଖୁସି ହେଲେ ଯାହା ହେଉ ମୋ ସହିତ ଯୁଦ୍ଧ କରିବାକୁ ସୁଯୋଗ ମିଳିବ ଶିବଜୀଙ୍କ ସମ ବା ଶିବଜୀ ମଧ୍ୟ ଯୁଦ୍ଧ କରିପାରନ୍ତି ମୋ ସହିତ ଏଭଳି ଭାବରେ ଚିନ୍ତା କରୁଥିଲେ ସେ ବହୁତ ଆନନ୍ଦିତ ହେଲେ ମୂର୍ଖ ବୋଲି କହୁଛନ୍ତି ତଥାପି ତାଙ୍କର କୌଣସି ଭୟ ହେଲା ନାହିଁ ବା ଚିନ୍ତାଗ୍ରସ୍ତ ହେଲେ ନାହିଁ ବା ଇଏ ହେଲା କୌଣସି ତାଙ୍କର ଚିନ୍ତା ବା ଉଦ୍ବିଗ୍ନ ହେଲେ ନାହିଁ ସେ ଆନନ୍ଦିତ ହେଲେ ଯାହା ଗୋଟେ ସୁଯୋଗ ମିଳିଲା ମୁଁ ଯୁଦ୍ଧ କରିବି ମୋ ହାତର ଯେଉଁ ରହିଛି କଣ୍ଡୁ ରହିଛି ଚାଲିଯିବ ଯୁଦ୍ଧ କରିବି ଏଇଭଳି ଭାବରେ ପରେ ସେସବୁ ଜିନିଷ କୁହାଯିବ ଏ ଶ୍ଲୋକର ଭାଷାରେ କହୁଛନ୍ତି ବହୁତ ରହିଚାର ଅର୍ଥ ତେଣୁ ଏ ଶ୍ଲୋକରେ କହୁଛନ୍ତି ସନାତନ ଗୋସ୍ୱାମୀ କହୁଛନ୍ତି ଏଇ ସନାତନଙ୍କୁ କହୁଛନ୍ତି କେତୁ ମାୟୁର ଧ୍ୱଜ କେତୁ ହେଉଛନ୍ତି ମୟୂର ଧ୍ୱଜ ବା ମୟୂର ରହିଛନ୍ତି ମୟୂର ହେଉଛନ୍ତି କାର୍ତ୍ତିକେୟଙ୍କର ବାହନ ତେଣୁ ତାଙ୍କ ଧ୍ୱଜରେ କାର୍ତ୍ତିକେୟଙ୍କର ବାହନ ରହିଛି ମୟୂର ମାୟୂର ଧ୍ୱଜ ଭଜ୍ୟତେ ଯେତେବେଳେ ଭାଙ୍ଗିଯିବ ସ୍ୱୟମେବ ଆଗକୁ କିଏ କ'ଣ ସର ମାରିକି ବା ତୀର ମାରିକି ବା କେଉଁଥିରେ ଭାଙ୍ଗିବେ ତାହା ନୁହଁ ସ୍ୱୟମେବ ମନକୁ ମନ ଭାଙ୍ଗିବ ଯେମିତି ଆମର ପୁରୀ ଜଗନ୍ନାଥ ମନ୍ଦିରରୁ ପଥର ପଡ଼ୁଛି ଅବଶ୍ୟ ପୁରୁଣା ମନ୍ଦିର ହୋଇଗଲାଣି ସେଇଟା ଯାହା କହ ମନକୁ ମନ ପଡ଼ିବ ତେଣୁ ସେହିଭଳି ଭାବରେ ମନକୁ ମନ ଭାଙ୍ଗିବ ହେ ମୂଢ଼ ଆରେ ମୂର୍ଖ ଇତି ସ୍ୱୟମେବ ଆତ୍ମବିପଦ ବାଞ୍ଛନା ଦୁର୍ଦର୍ପାଚ ତୋର ଯେଉଁ ଦର୍ପ ରହିଛି ଇଏ କ'ଣ ସ୍ୱୟମେବ ଆତ୍ମ ତୁମେ ନିଜେ ନିଜର ବିପଦକୁ ବରଣ କରୁଛ ମୁଁ କ'ଣ କରିବି ଶିବଜୀଙ୍କ କହିବାର ଉଦ୍ଦେଶ୍ୟ ଦର୍ପାଚ ଅହମେବ ମମ କଥଞ୍ଚିତ ତୁଲ୍ୟ ଯଶ କୃଷ୍ଣ ତେନ ମତ୍ ସମ ଯେଉଁ ରହିଛି ମୁଁ ତାଙ୍କର କିଛି ପରିମାଣରେ ସମାନ ହେବି ସିଏ ବହୁତ ତାଙ୍କ ସହିତ କିଏ ସମାନ ହେବେ ଭଗବାନ ସହିତ କୃଷ୍ଣଙ୍କ ସହିତ କେହି ସମାନ ହେଇପାରିବେ ନାହିଁ ତେଣୁ ସମର ଆଉ ଗୋଟେ ଅର୍ଥ ହେଉଛି କ'ଣ ନା ସ ଅର୍ଥ ହେଉଛି ମୋ ସହିତ ମୋ ଅର୍ଥ ହେଉଛି ଲକ୍ଷ୍ମୀ ଲକ୍ଷ୍ମୀ ସହିତ ଯିଏ ରହିଛନ୍ତି ମହାଦେବ ସେଇ କୃଷ୍ଣଙ୍କ ସହିତ ଯୁଦ୍ଧ ହେବ କିନ୍ତୁ ଏଇଟା ଇଏ ଜାଣିନାହାନ୍ତି ଇଏ ଯେଉଁ ଆମେ ସିନା ଜାଣୁଛେ ସନାତନ ଗୋସ୍ୱାମୀ କହୁଛନ୍ତି ଶିବଜୀଙ୍କର ମନର କଥା କିନ୍ତୁ ଇଏ ବୁଝିପାରିଲେ ନାହିଁ ବାଣ ବୁଝିପାରିଲେ ନାହିଁ ସେ ଭାବିଲେ ତାଙ୍କ ମନ ଖୁସି ହେଇଗଲା ପରେ ବର୍ଣ୍ଣନା କରାଯିବ ମନ ଖୁସି ହେଇଗଲା ଯେ ଯୁଦ୍ଧ କରିବା ପାଇଁ ସୁଯୋଗ ମିଳିବ ମୋର ସମକ୍ଷ କେହି ଯୁଦ୍ଧ କରୁନାହାନ୍ତି ଆଜି ପର୍ଯ୍ୟନ୍ତ ସବୁ ପଳେଇ ଯାଉଛନ୍ତି କିନ୍ତୁ ଯୁଦ୍ଧ କରିବା ସୁଯୋଗ ମିଳିଲେ ଶୁଣିକିରି ସେ ବହୁତ ଆନନ୍ଦିତ ହେଇଥିଲେ କୌଣସି ଭୟ ହେଲା ନାହିଁ ତେଣୁ ଏଇଭଳି ଭାବରେ ଆଉ ଅନ୍ୟମାନେ ସବୁ ରହିଛନ୍ତି ଟିକା ଆମ କଥାକୁ ବିଶ୍ରାମ ଦେବା ଦୁଇ ମିନିଟ୍ ଭଗବାନ ନାମ କୀର୍ତ୍ତନ କରିକି ଭଗବାନ ନାମ କଥାକୁ ବିଶ୍ରାମ ଦେବା